ତେଣୁ ସେ ଯେତେ ସବୁ ଭଳି କାରଖାନା ସବୁ ଗ୍ରେ ରାଜକନ୍ୟା ଇତ୍ୟାଦି ସେମାନେ ସବୁ ଆଣିକି ବନ୍ଦୀ କରି ରଖୁଥିଲା। 16,100 ରାଣୀ ଥିଲେ ତାଙ୍କର, ଆଣିକି ବନ୍ଦୀ କରି ରଖୁଥିଲେ 16,100 ରାଜକନ୍ୟାଙ୍କୁ। ତେଣୁ ଭଗବାନ ଯାହା ତ କଲେ କଲେ, ବନ୍ଦୀ କଲେ କଲେ, ବିବାହ କରିଥାନ୍ତେ ସେ ଯାହା କରିଥାନ୍ତେ, ଏଣେ କ'ଣ କଲେ ନା ଯେଉଁ ଦେବତାମାନଙ୍କୁ ଆକ୍ରମଣ କରି, ଦେବତାମାନଙ୍କର ମାଆ ଯେଉଁ ରହିଛନ୍ତି ଅଦିତି, ତାଙ୍କର ସ୍ୱର୍ଣ୍ଣର କୁଣ୍ଡଳ, କର୍ଣ୍ଣର କୁଣ୍ଡଳ ରହିଛି, ତାକୁ ଚୋରିକିରି ଆଣିଲେ। ବହୁତ ମୂଲ୍ୟବାନ ବୋଧେ ସେ କୁଣ୍ଡ ରହିଥିବ। ତାଙ୍କର ଗୋଟେ ରହିଛି ମଣି ପର୍ବତ ରହିଛି ଦେବତାମାନଙ୍କର, ସେ ମଣି ପର୍ବତ ମଧ୍ୟ ଚୋରିକିରି ଆଣିଲେ ଜବରଦସ୍ତି। ବହୁତ ଶକ୍ତି ରହିଛି ତାଙ୍କର, ଏବଂ ବରୁଣଙ୍କର ଛତ୍ର ମଧ୍ୟ ଆଣିଲେ ଜବରଦସ୍ତି ଘିନି ଆସିଲେ। ତେଣୁ ଦେବତାମାନେ ଆସି ଭଗବାନ ପ୍ରାର୍ଥନା କଲେ, ଭାଗବତ ଦଶପ୍ରସନ୍ଧ ବର୍ଣ୍ଣନା କରାଯାଇଛି ସେ କଥା। ତେଣୁ ଯେତେବେଳେ ଆଣିଲେ, ସେତେବେଳେ ଯେତେବେଳେ ମାନେ କହିଲେ, ତେଣୁ ଭଗବାନ ଗଲେ ନରକାସୁରକୁ ହତ୍ୟା କରିବା ପାଇଁ, ତାଙ୍କର ପୁତ୍ର ଯଦିଓ ନରକାସୁରକୁ ହତ୍ୟା କରିଛନ୍ତି, ତେଣୁ ତାଙ୍କ ସହିତ ଯାଇଥିଲେ ସତ୍ୟଭାମା ଯାଇଥିଲେ, ସତ୍ୟଭାମା ଯାଇଥିଲେ ନରକାସୁର। ସତ୍ୟଭାମା ହେଉଛନ୍ତି ଭୂମିଦେବୀଙ୍କର ଅବତାର, ଭୂମିଦେବୀଙ୍କର ପ୍ରକାଶ ସତ୍ୟଭାମା। ତେଣୁ ତାଙ୍କର ସମର୍ଥନରେ ସେ ନରକାସୁରକୁ ହତ୍ୟା କରିଛନ୍ତି, ନରକାସୁର ପୁତ୍ରକୁ ସେ ରାଜ୍ୟର ରାଜା ଘୋଷଣା କରିଛନ୍ତି। ତେଣୁ ତାଙ୍କର ବନ୍ଦୀଶାଳରେ ମାନେ ଥିଲେ 16,100 କନ୍ୟା ଥିଲେ। ତେଣୁ ସେମାନେ ସମସ୍ତେ ଚାହିଁଲେ ଭଗବାନ କୃଷ୍ଣଙ୍କୁ ବିବାହ କରିବା ପାଇଁ। ଭଗବାନ ଏକ ମୁହୂର୍ତ୍ତରେ, ଗୋଟିଏ ସମୟରେ ନିଜକୁ 16,100 ବିସ୍ତାର କରି ତାଙ୍କୁ ବିବାହ କରିଛନ୍ତି। ତାଙ୍କ ପାଇଁ 16,100 ମହଲ ତିଆରି କରାଯାଇଛି। 16,100 ତାଙ୍କ ସମୁଦାୟ ସଂଖ୍ୟା, ମହିଷୀମାନଙ୍କର ବା ପତ୍ନୀମାନଙ୍କ ସଂଖ୍ୟା ଥିଲା 16,108। ତେଣୁ ଦ୍ୱାରକାରେ 16,108 ପ୍ରାଣୀଙ୍କ ପାଇଁ 16,108 ମହଲ ସୃଷ୍ଟି କରିଥିଲେ, 16,108 ମହଲ କରିଥିଲେ। ତେଣୁ ପ୍ରତି ମହଲରେ ଗୋଟିଏ ଗୋଟେ ରୁମ୍ରେ ସେମାନେ ରହୁନଥିଲେ, ଗୋଟେ ଗୋଟେ ମହଲ ଭଳି ରହୁଥିଲା, ତା ଦେହରେ ଅନେକ ଘର ଗୃହ ଥିଲା, ତା ଦେହରେ ବହୁତ ପ୍ରକାର ସବୁ ମୂଲ୍ୟବାନ ସବୁ ମଣି ମାଣିକ ଇତ୍ୟାଦି ସବୁ ରହିଥିଲା, ବଗିଚା ବଗିଚା ସବୁ ରହିଥିଲା। ଆମର ଯେମିତି ରହିଛି ଗାର୍ଡ଼େନ, ରଘୁନାଥ ଧାମର ଯେଉଁ ବଗିଚା ରହିଛି, ସେଗୁଡ଼ି ଭାବରେ ବଗିଚା ସବୁ ରହିଥିଲେ। ଯେତେବେଳେ ଏଗୁଡ଼ି ଭାବରେ ନରକାସୁରକୁ ବଧ କରି ଫେରୁଛନ୍ତି, ସେହି ସମୟରେ ସେ ଯେଉଁ ନରକାସୁରକୁ ନେଇଥିଲେ, ସେ 16,100 ମାନେ ପଠାଇଦେଲେ, ତା ପାଖକୁ ପଠାଇଦେଲେ। ତାପରେ ସେ ଗଲେ ସ୍ୱର୍ଗକୁ, ଗଲେ ସ୍ୱର୍ଗକୁ, ରାଣୀ ସତ୍ୟଭାମା ସହିତ ଗଲେ ସ୍ୱର୍ଗରେ ଯାଇକି ସେ ସତ୍ୟ ପ୍ରଦାନ କଲେ, ତାଙ୍କର ମାଆଙ୍କର ପୁଟଳକୁ ଦେଲେ, ତାଙ୍କର ମଣିପର୍ବ ଦେଲେ, ଛତା ମଧ୍ୟ ଦେଲେ, ଛତ୍ର ଏସବୁ ଯେତେବେଳେ ଫେରୁଛନ୍ତି, ସେତେବେଳେ ସତ୍ୟଭାମା କହିଲେ, ଆମର ବଗିଚାରେ ଗୋଟେ ପାରିଜାତକ ଗଛ ଲଗାଇବା, ସ୍ୱର୍ଗରେ ସେ ପାରିଜାତ ଗଛ ସବୁ ଥାଏ। ତା ପୂର୍ବରୁ ଗୋଟେ କଥା ଅଛି, ଥରେ ନାରଦମୁନି ଆଣିକରି ଗୋଟେ ଦେଇଥିଲେ ଭଗବାନ କୃଷ୍ଣଙ୍କୁ ଦେଇଥିଲେ ଗୋଟେ ପାରିଜାତ ପୁଷ୍ପ, ପାରିଜାତ ପୁଷ୍ପଟା ସ୍ୱର୍ଗରେ ରହିଛି। ତେଣୁ ଭଗବାନ କ'ଣ କଲେ ନା ସେଇଟା ତାଙ୍କର ପାଟରାଣୀ ରୁକ୍ମିଣୀଙ୍କୁ ଦେଇଦେଇଥିଲେ। ସତ୍ୟଭାମା ତାଙ୍କ ଉପରେ ତାଙ୍କର ଅଭିମାନ ହୋଇଥିଲା। ତେଣୁ ଆଜି ଯେତେବେଳେ ଯାଇଛନ୍ତି ସ୍ୱର୍ଗକୁ, ସେ ଫେରାଇ ଦେବା ପାଇଁ ଯାଇଛନ୍ତି, ତାହେଲେ ସତ୍ୟଭାମା କହିଲେ, ଆମେ ଗୋଟେ ନେଇଯିବା, ଏଇ ଯେଉଁ ରହିଛି ପାରିଜାତ ଗଛ ରହିଛି, ତାକୁ ଗୋଟେ ଗଛଟେ ନେଇଯିବା, ପାରିଜାତ ଗଛ ଆମ ବଗିଚାରେ ଲଗାହେବ, ତାଙ୍କ ମହଲରେ ଲଗାହେବ, ସତ୍ୟଭାମାଙ୍କ ମହଲରେ। ତେଣୁ ଭଗବାନ ବ୍ୟବସ୍ଥା କରିକି ସେ ଗୋଟେ ସେ ପାରିଜାତ ପୁଷ୍ପକୁ ନେଇ ଗଛକୁ ନେଇଯାଉଥିଲେ। ହଁ, ନେଇଯାଉଥିଲେ ସେ ସମୟରେ ଇନ୍ଦ୍ରଙ୍କ ପତ୍ନୀ ସତୀ କହିଲେ, ଯେ ସ୍ୱର୍ଗର ପୁଷ୍ପ ଏ କ'ଣ ମର୍ତ୍ତଲୋକ ଯିବା କଥା, କହିକିରି ଇନ୍ଦ୍ରଙ୍କୁ ଏଭଳି ଭାବରେ କରିଦେଲେ, ତାଙ୍କୁ ଏଭଳି ଭାବରେ କଥା କହିକିରି ସେ ସବୁ କୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଗଲେ, ବଜ୍ର ଛାଡ଼ିଦେଲେ, କୃଷ୍ଣଙ୍କୁ ବଜ୍ର ନିକ୍ଷେପ କରିଥିଲେ। ତେଣୁ ଇଏ ଯେଉଁ ଗରୁଡ଼ କ'ଣ କଲେ ନା, ତାଙ୍କର ଗୋଟେ ପକ୍ଷ ରହିଛି, ଯେଉଁ ତାଙ୍କ ଡେଣା ରହିଛି, ଗୋଟେ ପକ୍ଷ ଛିଣ୍ଡିକି ପକାଇଦେଲେ ସେ ବଜ୍ରକୁ। ସେ ବଜ୍ର ସେ ପକ୍ଷ ସହିତ ଯୁଦ୍ଧ କରିବା ଭିତରେ ଇଏ ଆସି ପହଞ୍ଚିବ ଦ୍ୱାରକାରେ, ଏ କଥା ବର୍ଣ୍ଣନା କରୁଛନ୍ତି ସୁଖଦେବ ସ୍ୱାମୀ କରିକି ନାରଦକୁ। ସେଥିରେ କହୁଛନ୍ତି ଦେବତାମାନେ କେତେ ସ୍ୱାର୍ଥ, ସ୍ୱାର୍ଥୀ ଦେବତା, ଯେ ଇଏ ଗଲେ, ଭଗବାନ ଗଲେ, ତାଙ୍କର ସବୁ ଯେଉଁ ନେଇ ଯାଇଥିବା ଅର୍ଘ୍ୟ ସହିତ ସେ ପ୍ରଦାନ କରିକି ଆସିଲେ, କିନ୍ତୁ ସେ ଯେତେବେଳେ ଗୋଟେ ପୁଷ୍ପ ଆଣୁଛି, ପାରିଦେଲି ଗଛଟେ ଆଣୁଛନ୍ତି, ସେ ତାକୁ ଉପହାର ଦେବା କଥା, ପ୍ରଭୁ କ'ଣ ଚାହିଁ ଚାହାନ୍ତି ଆପଣଙ୍କୁ ଏଇଠି କ'ଣ କିଛି ନେବେ, କିନ୍ତୁ ତାହା ତ କରେ ନାହିଁ, କିନ୍ତୁ ଯେତେବେଳେ ଭଗବାନ ଆଣିଲେ ଗୋଟେ ପାରିଦେଲି ଗଛ, ସେତେବେଳେ ସେ ତାଙ୍କୁ ବଜ୍ର ନିକ୍ଷେପ କରିଥିଲେ। ଏଭଳି ଭାବେ ଦେବତାମାନଙ୍କର କଥା ରହିଛି। ତେଣୁ ଇଏ ଯେଉଁ ରହିଛି, 16,100 ମହଲରେ 16,100 ରାଜକନ୍ୟା ଥିଲେ, ଭଗବାନ ନିଜକୁ ବିସ୍ତାର କରିଦେଲେ, 16,100 ବିସ୍ତାର କରି ଏକ ସମୟ ବିବାହ କରିଛନ୍ତି। ଏବଂ ଜଣେ ଆଚାର୍ଯ୍ୟମାନେ ଟୀକାରେ କରିଛନ୍ତି, ଖାଲି ନିଜକୁ ସେ ବିସ୍ତାର କରିଛନ୍ତି ତା ନୁହଁ, ତାଙ୍କର ପିତା ମାତା ଆଉ ଯେଉଁମାନେ ବନ୍ଧୁ ବାନ୍ଧବ ଇତ୍ୟାଦି ବିବାହରେ ଯେଉଁମାନେ ରହିବେ, ବ୍ରାହ୍ମଣ ଇତ୍ୟାଦି, ପୁରୋହିତ ଇତ୍ୟାଦି, ସମସ୍ତଙ୍କୁ ବିସ୍ତାର କରିଥିଲେ 16,100 ରୂପରେ। ଏ ଭଗବାନଙ୍କର ଭଗବତା ଐଶ୍ୱର୍ଯ୍ୟ, ଏକ ସମୟରେ ସେ ବିବାହ କରିଛନ୍ତି। ସେ କଥା ଏଠି କୁହାଯାଉଛି, ଇଏ ହେଉଛି ଭଗବାନଙ୍କର ପ୍ରାଭ ପ୍ରକାଶ, ତାକୁ କୁହାଯାଏ ପ୍ରକାଶ କରିଛନ୍ତି, ପ୍ରଭା ଏଇଟା ଭଗବାନଙ୍କର ପ୍ରାଭ ପ୍ରକାଶ 16,100 ରୂପରେ। ଯେତେବେଳେ ବର୍ଣ୍ଣନା କରାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ନାରଦମାନେ ଯାଇଥିଲେ ଦ୍ୱାରକା ଦର୍ଶନ କରିବା ପାଇଁ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଯେଉଁମାନେ ସିଦ୍ଧ ବ୍ୟକ୍ତିମାନେ ଅଛନ୍ତି, ସେମାନେ ନିଜକୁ ବିସ୍ତାର କରନ୍ତି, କିନ୍ତୁ ସେ ବିସ୍ତାରରେ ତଫାତ୍ ରହିଛି, ମୂଳ ରୂପ ଗୋଟେ ଆଉ ବିସ୍ତାରିତ ରୂପ ବି ଅଲଗା। ଯେମିତି ଆମେ ଦେଖୁଛେ ଆଇନାରେ, ଆଇନାରେ ଆମର ପ୍ରତିଫଳନ ଦେଖୁଛେ, ସେ ଆମ ଭଳି ରୂପ ନୁହଁ, ସେଇଭଳିଆ ଯୋଗରେ ସିଦ୍ଧିପ୍ରାପ୍ତ ହେଲେ ମଧ୍ୟ ନିଜକୁ ସେଇଭଳିଆ ଯେଉଁ ବିସ୍ତାର କରୁଛନ୍ତି, ଗୋଟିଏ ହେଉଛି ମୂଳ ରୂପ, ଆଉ ସବୁ ଅଲଗା ଅଲଗା, ସେ ମୂଳ ରୂପ ସହିତ ସମାନ ନୁହଁ ସିଏ। କିନ୍ତୁ ନାରଦମୁନି ଯେତେବେଳେ ଗଲେ ଦ୍ୱାରକାକୁ ଭଗବାନଙ୍କର ଲୀଳାକୁ ଦର୍ଶନ, ଗୃହସ୍ଥ ଲୀଳାକୁ ଦର୍ଶନ କରିବା ପାଇଁ, ସବୁ ମହଲକୁ ଯାଉଛନ୍ତି, ସବୁ ମହଲରେ ନାରଦ ଭଗବାନ କୃଷ୍ଣ କ'ଣ କ'ଣ ସବୁ କାର୍ଯ୍ୟ କରୁଛନ୍ତି, କେଉଁଠି ତାଙ୍କର ପତ୍ନୀମାନଙ୍କ ସହିତ ବସି ଆଳାପ କରୁଛନ୍ତି, କେଉଁଠି ପୋଷାକ କରୁଛନ୍ତି, କେଉଁଠି ମନ୍ତ୍ରୀଙ୍କ ସହିତ ବସି ମନ୍ତ୍ରଣା କରୁଛନ୍ତି, କେଉଁଠି ପିଲାମାନଙ୍କ ସହିତ ବସି ଗପସପ ହେଉଛନ୍ତି, ଏଭଳି ଭାବରେ ବିଭିନ୍ନ ପ୍ରକାର ସବୁ କେଉଁଠି କ'ଣ ସବୁ ବିଳା କରୁଛନ୍ତି। ନାରଦମୁନି ଦେଖୁଛନ୍ତି, ସବୁ ମହଲରେ ସେ ଉଠିକି ଆସି ତାଙ୍କୁ ପ୍ରଣାମ କରୁଛନ୍ତି, ସବୁ ମହଲରେ ଆସି ତାଙ୍କୁ ପୁଣି ତାଙ୍କୁ ପୂଜା କରୁଛନ୍ତି। ଏଭଳି ନାରଦମୁନି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ନିଜକୁ ସେ 16,100 ଉପରେ ବିସ୍ତାର, 16,100 ଉପରେ ବିବାହ ବିସ୍ତାର କରି ଏକ ସମୟରେ ବିବାହ କରିଥିଲେ, ତା ପୂର୍ବରୁ 8 ରାଣୀଙ୍କ ବିବାହ କରିଥିଲେ ସେ ସମୁଦାୟ 16,108। ଭଗବାନ ଯେତେବେଳେ ଦ୍ୱାରକା ରୁହନ୍ତି, ଯେତେବେଳେ ଯାଆନ୍ତି ସକାଳୁ ଉଠିଲେ, ତାଙ୍କର ଅଫିସ୍ ଦେବେ ଯେଉଁ ରହିଛି ରାଜସଭାକୁ ଯିବା ପାଇଁ, ଯଦିଓ ସେ ରାଜା, କିନ୍ତୁ ସେ ରଖୁଥିଲେ ଯେଉଁ ଉଗ୍ରସେନ, ଉଗ୍ରସେନ ହେଉଛନ୍ତି ରାଜା ବୋଲି କୁହାଯାଏ। ଉଗ୍ରସେନ ଏଇଟା କହିଛନ୍ତି, ତୀର୍ଥସ୍କନ୍ଧ ବର୍ଣ୍ଣନା କରାଯାଇଛି, ଉଗ୍ରସେନ ପାଖରେ ଯାଇକରି ସେ କ'ଣ ତାଙ୍କ ପାଖରେ ଦଣ୍ଡାୟମାନ ହୋଇ ତାଙ୍କୁ ସେ ପ୍ରାର୍ଥନା କରନ୍ତି, ରାଜା ରାଜରାଜ ଆପଣଙ୍କର ଏଇଭଳି ଭାବରେ ଆଜି କାର୍ଯ୍ୟକ୍ରମ ରହିଛି, ଆମେ ସବୁ ଆପଣଙ୍କର ସେବକ ରହିଛି, ଉପସ୍ଥିତ ଅଛନ୍ତି, ଏଇଭଳି ଭାବରେ ସେ କୁହନ୍ତି। ତୀର୍ଥସ୍କନ୍ଧ ବର୍ଣ୍ଣନା କରାଯାଇଛି, ତତ୍ସ କର୍କର୍ଯ୍ୟ ମଳମୃତାମ ବିଗ୍ରହ ପାଇଁ ଆମର ଉଗ୍ରସେନ ତିଷ୍ଠନ ବିଷନ୍ନ ପରମେଶ୍ୱରୀ ଭିଷ୍ଣେ ନେବୋଧ ଦେବ ନିଧାନ ରହେ। ଭଗବାନଙ୍କ କୈକର୍ଯ୍ୟ ଦେଖିଲେ ବହୁତ ବିଦୁର ଏ ଉଦ୍ଧବ ସେଟା ସ୍ମରଣ କରିକି ସେ କାନ୍ଦିକି କହୁଛନ୍ତି, ସେ ସ୍ୱୟଂ ଭଗବାନ, ସେ ଚାହିଁଛି ରାଜା ହେଇପାରିଥାନ୍ତେ, କିନ୍ତୁ ଉଗ୍ରସେନକୁ ରାଜା କରେଇଲେ, ଉଗ୍ରସେନରେ ରାଜା। ଏବଂ ଉଗ୍ରସେନ ଯେତେବେଳେ ସିଂହାସନ ବସନ୍ତି, ସେତେବେଳେ ଇଏ ଯାଇକରି ତାଙ୍କ ପାଖରେ ଦଣ୍ଡାମାନେ ପ୍ରଣାମ କରିକି ତାଙ୍କୁ କୁହନ୍ତି, ହେ ରାଜା ବିରାଜ, ଆପଣଙ୍କର ଏଇଭଳି ଭାବରେ ଆମେ ସବୁ ସେବକ ରହିଛୁ, ଏଇଭଳିଆ ତାଙ୍କୁ ପ୍ରଣାମ ନିବେଦନ କରନ୍ତି। ଯାହା ହେଉ, ତଥାପି ଯେତେବେଳେ ସେ ଆସନ୍ତି, ତାଙ୍କର ଯେଉଁ ରହିଛି ସଭା ରାଜସଭା, ତାର ନାମ ହେଉଛି କ'ଣ, ରାଜସଭାର ନାମ ହେଉଛି ସୁଧର୍ଣ୍ଣ ସଭା, ସୁଧର୍ଣ୍ଣ ସଭା ଯେତେବେଳେ ଆସନ୍ତି, 16,108 ତାଙ୍କର ମହଲ ଅଛି, 16,108 ମହଲରୁ ଗୋଟିଏ ଗୋଟିଏ ଜଣେ ଜଣେ କୃଷ୍ଣ ଆସିବେ, ଆସିକରି ଗୋଟିଏ ସ୍ଥାନରେ ସେ ମିଶି ଏକ ହୋଇଯିବେ, ଏକ ହୋଇକରି ପୁଣି ସେ ଯିବେ, ଯାଇକରି ସୁଧର୍ଣ୍ଣ ସଭାକୁ ଯିବେ, ସେଠି ସବୁ ତାଙ୍କର ରାଜ କାର୍ଯ୍ୟ ସବୁ ହେବ। ହୋଇସାରିଲା ପରେ ଯେତେବେଳେ ସେ ଫେରିବେ, ଆମର ଶ୍ରୀଶ୍ରୀ ରାଧାକୃଷ୍ଣ ମହାରାଜ କହୁଥିଲେ, ଯେତେବେଳେ କୃଷ୍ଣ ଆସିଲା ବେଳେ ଏବଂ ଗଲାବେଳେ ଦୁଇଟା ସମୟରେ ଆସିଲା ବେଳେ ଲୋକ ଭିଡ଼ ହୋଇଯିବେ ଦେଖିବା ପାଇଁ, ଭଗବାନଙ୍କ ରୂପ ଦର୍ଶନ କରିବା ପାଇଁ, ଏତେ ସୁନ୍ଦର ଭଗବାନଙ୍କର ପ୍ରସଙ୍ଗରେ ଭିଡ଼ ଲାଗିଯାଇଥିବ ସେଠୁ ତାକୁ ଲୋକମାନେ ବାଟ ପଡ଼ିକି ରଥ ଯିବ, ବାଟ ଜାଗା ନଥିବ, ସବୁ କଞ୍ଜେଷ୍ଟ ହୋଇଯାଇଥିବ, ଏତେ ଲୋକ ଗଦା ହୋଇଯାଇଥିବ, ସବୁ ରୂପ ଦର୍ଶନ କରିବା ପାଇଁ ଏଭଳି ଭଗବାନ ରୂପ ଆକର୍ଷଣ ରହିଛି। ତେଣୁ ଏଇଭଳି ଭାବରେ ସେ ଯାହା ସୁଧର୍ମା ସଭା ଏଭଳି ତିଆରି ହୋଇଥିଲା, ଯେଉଁ ସଭାରେ ଛଅଟି ଉର୍ମି ନଥାଏ କହିଲେ, ଛଅଟି ଉର୍ମି କହିଲେ ଆମର ଯେଉଁ କ୍ଷୁଧା ପିପାସା ଇତ୍ୟାଦି ସବୁ ରହିଛି, ଶୋକ ମୋହ ଇତ୍ୟାଦି ଏସବୁ ସେ ତା ଭିତରେ ପଶିଲେ ମୃତ୍ୟୁ ମଧ୍ୟ ନଥାଏ। ଛଅଟି ଉର୍ମି ବୋଲି ଷଡ଼ ଉର୍ମୟ ବୋଲି କୁହାଯାଏ, ଷଡ଼ ଉର୍ମୟ ଦଶମ ସ୍କନ୍ଧ ଏକସ୍ତରୀ କଥାରେ ବର୍ଣ୍ଣନା କରାଯାଏ। ସେଇଟା ଏଠୁ ରହିଛି ଷଡ଼ ଉର୍ମୟ ନ ସତ୍ୟାଙ୍ଗ ଷଡ଼ ଉର୍ମୟ। ଷଡ଼ ଉର୍ମୟ କହିଲେ ଶୋକ ମୋହ ଜରା ମୃତ୍ୟୁ କ୍ଷୁଧା ପିପାସା, ଏ ସେ ଭିତରେ ପଶିଗଲେ ମାନେ ଏସବୁ ନଥିବ ଠିକ ଏଭଳି ସୁଧାରଣା ସଭା। ପୁଣି ଯଦି ରାଜକାର୍ଯ୍ୟ ସରିବ ଯଦି ଫେରିବେ ଏକ ଜଣେ ହେଇକି ଆସିବେ, ତାପରେ 16108 ମହଲରେ ନିଜକୁ ବିସ୍ତାର କରି ପ୍ରବେଶ କରିବେ। ଏଇ ଭଗବାନଙ୍କ ବିସ୍ତାର ହେଉଛି ପ୍ରକାଶ କ'ଣ ଏଇଟା ହେଉଛି ପ୍ରାଭ ପ୍ରକାଶ, ଏସବୁ ଭଗବାନ ବିସ୍ତାର କରନ୍ତି ଏଇଭଳି ଭାବରେ। ଇଏ ଭଗବାନଙ୍କ ସ୍ୱରୂପ ସ୍ୱରୂପ ବିଚାର ଚାଲିଛି, ଭଗବାନଙ୍କ ସ୍ୱରୂପ ଏଇଭଳି ଭାବରେ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଏଇଭଳି ଭାବରେ ସୌଭଟ୍ୟାଦି ପ୍ରାୟ ସେଇ କାୟଭୂୟ ନୁହେଁ, କାୟଭୂୟ ହେଲେ ନାରଦ ବିସ୍ମୟ ନା ହୁଏ କୁହାଯାଉଛି। ସୌଭରେ ଇତ୍ୟାଦି ସେମାନେ ରହିଛନ୍ତି, ସେମାନେ ମଧ୍ୟ ନିଜକୁ ବିସ୍ତାର କରିଥିଲେ, ନିଜକୁ 50 ରୂପରେ ବିସ୍ତାର କରି 50 କନ୍ୟା ବିବାହ କରିଥିଲେ ମାନ୍ଧା ତାଙ୍କର ସୌଭରୀ। ସୌଭରୀ କଥା ବର୍ଣ୍ଣନା କରାଯାଏ, ସୌଭରୀ ଋଷି ଆମେ ତ ବର୍ଣ୍ଣନା କରୁଥିଲୁ ଭାଗବତ ବର୍ଣ୍ଣନା କରାଯାଇଥିଲେ ତାଙ୍କ କଥା। ସୌଭରୀ ଋଷି ଜଳ ଭିତରେ ଯମୁନା ଜଳରେ 10,000 ବର୍ଷ ଧରି ତପସ୍ୟା କରିଥିଲେ, 10,000 ବର୍ଷ ଧରି ତପସ୍ୟା କରୁଥିଲେ। କିନ୍ତୁ ଗୋଟେ ଥର ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଗୋଟେ ଥର ସେଠି ଗରୁଡ଼ ଆସିଥିଲେ, ଗରୁଡ଼ ଆସି ଯେତେବେଳେ ଗୋଟେ ମତ୍ସ୍ୟକୁ ଖାଇବା ପାଇଁ ବସିଛନ୍ତି, ମତ୍ସ୍ୟମାନେ ସବୁ ଅନ୍ୟ ମତ୍ସ୍ୟମାନେ ସବୁ ଆଙ୍କ ପାଖରେ ଆପତ୍ତି କଲେ ଯେ ଦେଖନ୍ତୁ ଋଷିଗଡ଼ ଏଇ ଗରୁଡ଼ଦେବ ଆସିକି ଆମକୁ ସବୁ ଖାଇଦେବେ, ଆମକୁ ରକ୍ଷା କରନ୍ତୁ ଏଭଳି ଭାବରେ କହିଲେ। ସେତେବେଳେ ଏ ଋଷି ସୌଭରୀ ସେମାନେ ମନା କରିଦେଲେ, ମନା କଲେ ତୁମେ ଖାଦ୍ୟ ନେଇପାରିବନି, ଖାଇପାରିବ ନାହିଁ, ମନା କରିଦେଲେ। କିନ୍ତୁ ସେ ଶୁଣିଲେ ନାହିଁ, ଗରୁଡ଼ ଯିଏ ଶୁଣିଲେ ନାହିଁ, ସେ ଗୋଟେ ମତ୍ସ୍ୟ ଭକ୍ତ କରିବା ପାଇଁ ନେଇଗଲେ। ତେଣୁ ସେ ତାକୁ ଅଭିଶାପ ଦେଇଦେଲେ ଯେ ଯଦି ତୁମେ ନେକ୍ସଟ ଟାଇମ୍ ଯଦି ଏଠୁ ଆଉ ଗୋଟେ ଖାଦ୍ୟ ମତ୍ସ୍ୟ ଗ୍ରହଣ କରିବ ଖାଇବ, ତାହେଲେ ତୁମର ଛାତି ଫାଟିଯିବ, ତୁମେ ମୃତ୍ୟୁବରଣ କରିବ, ଏଇଭଳିଆ ଅଭିଶାପ ଦେଇଥିଲେ। ତେଣୁ ସେଠିକି ଆଉ ଆସୁନଥିଲେ, ଇଏ ଗରୁଡ଼ ଆସୁନଥିଲେ, ସେଥିପାଇଁ କାଳିଆ ଆସିକି ସବୁ ମାଛମାନେ ଖାଇଦେଲା କାଳିଆ ଆସିକି, ଏବଂ ସୌଭରୀଙ୍କର ମଧ୍ୟ ପତନ ହୋଇଗଲା। ସୌଭରୀ ଯେହେତୁ ଜଣେ ଉନ୍ନତ ଅଧିକାରୀଙ୍କ ପ୍ରତି ଅଭିଶାପ ଦେଇଦେଲେ, ତାଙ୍କର ଅପରାଧ ହୋଇଗଲା। ତେଣୁ ଗୋଟେ ଥର ସେ ତପସ୍ୟା କରୁଥିବା ସମୟରେ ଟିକିଏ ବିଶ୍ରାମ ନେଇଛନ୍ତି, ସେଠି ଦେଖିଲେ ଜଳ ଭିତରେ ସେ ରହିଥିଲେ, ଜଳକୁ ସ୍ତମ୍ଭ ଭଳି କରି ରଖୁଥିଲେ, ସବୁ ଦେଖାଯାଉଛି ଟ୍ରାନ୍ସପାରେଣ୍ଟ, ସବୁ କ'ଣ ଯେଉଁ ଜଳ ଦେଖୁଛନ୍ତି ସିଏ ତା ଭିତରେ ରହିକରି ଦେଖିଲେ ମୀନ ଦମ୍ପତି ମତ୍ସ୍ୟ ଦମ୍ପତି ସେମାନେ ସଙ୍ଗ କରୁଛନ୍ତି। ଏଇଟା ଦେଖି ତାଙ୍କର ଯୌନ କାମନା ଜାତ ହେଲା, ବୃଦ୍ଧ ଅବସ୍ଥା ହୋଇଗଲାଣି, ଯୌନ କାମନା ଜାତ ହେଲା। ତେଣୁ ସାଙ୍ଗେ ସାଙ୍ଗେ ସେ ନଦୀରୁ ବାହାରିକି ଆସିଲେ, ସେ ମଥୁରାରେ ସେ ସମୟ ରାଜା ଥିଲେ ମାନ୍ଧାତା, ତେଣୁ ମାନ୍ଧାତାଙ୍କର 50 କନ୍ୟା ଥିଲେ, ତାଙ୍କ ପାଖକୁ ଯାଇ କହିଲେ ରାଜା ମୋତେ ଗୋଟେ କନ୍ୟା ଆପଣଙ୍କୁ ଦିଅନ୍ତୁ, ମୁଁ ବିବାହ କରିବି। ସେ ମାନ୍ଧାତା କହିଲେ ଏ ବୁଢ଼ା ଘର ଇଏ ମୋର କନ୍ୟା ବିବାହ କରିବ, କିନ୍ତୁ ମନା କରିଦେଲେ ସେ ଅଭିଶାପ ଦେଇଦେବେ, ସେଥିପାଇଁ କହିଲେ ଦେଖନ୍ତୁ ଋଷିଘର ଆପଣ ଆମର ହେବ ସ୍ୱୟଂବର ହେବ, ଆପଣ ଆସନ୍ତୁ, ଯେଉଁ କନ୍ୟା ଆପଣ ପସନ୍ଦ କରିବେ ସେ ବିବାହ କରିବେ ଆପଣ ତାଙ୍କୁ, ଏଭଳି ଭାବେ ପଠାଇଦେଲେ। ସଭଟ ମାନେ ଜାଣିପାରିଲେ ରାଜା ମୋତେ ଆଭଏଡ୍ କରିବା ପାଇଁ କଥା କହିଲେ, ତେଣୁ ସେ କ'ଣ କଲେ ତା ପରଦିନ ଗୋଟେ ସୁନ୍ଦର ଯୁବକ ରୂପରେ ଆସି ପହଞ୍ଚିଗଲେ, ବୁଢ଼ା ହୋଇଯାଇଥିଲେ, ହାତ ସବୁ ଥରୁଥିଲା, ଏଭଳି ଅବସ୍ଥା ଥିଲା, କିନ୍ତୁ ସେ ଗୋଟେ ଯୁବକ ହୋଇଗଲେ, ନୂତନ ଯୁବକ, ନବୀନ ଯୁବକ, ବହୁତ ସୁନ୍ଦର। ତାଙ୍କୁ ଦେଖି ମାନ୍ଧାତା ଆଶ୍ଚର୍ଯ୍ୟ ହୋଇଗଲେ, ତେଣୁ ତାଙ୍କୁ ପଠାଇଦେଲେ, କହିଲେ ଯାଆନ୍ତୁ ଆପଣ ଯାଆନ୍ତୁ ଅଞ୍ଚଳ ଚରିତ୍ରରୁ, ଆପଣଙ୍କୁ ଯିଏ କନ୍ୟା ପସନ୍ଦ କରିବେ ଆପଣ ତାଙ୍କୁ ବିବାହ କରିବେ। ତେଣୁ ଯଦି ମହନ୍ତପୁରକୁ ଗଲେ ସବୁ 50 କନ୍ୟା ଚାହିଁଲେ ଆମେ ତାଙ୍କୁ ବିବାହ କରିବୁ। ତେଣୁ 50,000 କନ୍ୟାଙ୍କୁ ସେ ବିବାହ କରେ, ତେଣୁ ସେ ନିଜକୁ ବିସ୍ତାର କରିଥିଲେ, 50,000 ବିସ୍ତାର କରି ତାଙ୍କ ସତ୍ସଙ୍ଗ କରୁଥିଲେ। ଏଠି କହୁଛୁ ସୌଭରିଆ ଯେ ପ୍ରାୟ ସେ କାଳେନ୍ଦ୍ରିୟ ନାହିଁ, ଭଗବାନ ଯେଭଳି ନିଜକୁ ବିସ୍ତାର କରିଛନ୍ତି ସେଭଳି ସେ ନୁହଁ, ସେ ଅଲଗା ପ୍ରକାର ବିସ୍ତାର। ସବୁରେ ଆଜି କହିଲେ ଆହୁରି ମଧ୍ୟ ରହିଛନ୍ତି କପିଳ, କ'ଣ କର୍ଦ୍ଦମୁନି, ସେ ମଧ୍ୟ ନିଜକୁ ନ ଭାବରେ ବିସ୍ତାର କରିଥିଲେ। ଏସବୁ ରହିଛି କଥା ସବୁ ଅଛି ସବୁ, କିନ୍ତୁ ସେ ତାଙ୍କ ଭଳି ନୁହଁ, ଭଗବାନ କୃଷ୍ଣଙ୍କ ଭଳି ନୁହଁ। କାହିଁକି ନା କୃଷ୍ଣ ଭଳି ଯଦି ହେଇଥାନ୍ତେ, କୃଷ୍ଣ ଭଳି ଯଦି ସେମାନେ ହେଇଥାନ୍ତେ, ତାହେଲେ ନାରଦଙ୍କର ବିସ୍ମୟ ହୋଇନଥାନ୍ତେ। ନାରଦଙ୍କୁ ସବୁ ସେ ଜଣେ ମଧ୍ୟ ଋଷି, ସେ ମଧ୍ୟ ଯୋଗୀ, ସିଦ୍ଧ ଯୋଗୀ, ସେସବୁ ଜାଣନ୍ତି, ତେଣୁ ତାଙ୍କର ବିସ୍ମୟ ହୋଇନଥାନ୍ତା। ଚିତ୍ର ବତେଇ ଯକେନ ବପୁଷା ଯୁଗପତ ପୃଥକ ଗୃହେଶୁ ଦଷ୍ଟ ସହସ୍ରମ ସ୍ତ୍ରୀୟ ଏକ ଉଦାହରଣ କଥା କୁହାଯାଉଛି। ଏହା ଅତି ଆଶ୍ଚର୍ଯ୍ୟର କଥା ଯେ ଏକ ହିଁ କୃଷ୍ଣ ଏକ ଏକଟି ସ୍ୱରୂପରେ ଗୃହେ ଗୃହେ ଯୁଗପତ 16,000 ସ୍ତ୍ରୀଙ୍କୁ ବିବାହ କରିଥିଲେ। ଏ ଦଶମ ସ୍କନ୍ଧ କ'ଣ ସ୍ତ୍ରୀ ଅଧ୍ୟୟନ ବର୍ଣ୍ଣନା କରାଯାଇଛି, ନିଜକୁ ବିସ୍ତାର କରିଥିଲେ ସେ। ସେଇ ବପୁ ସେଇ ଆକୃତି ପୃଥକ ଯଦି ଭାଷେ ଭାବବେଶ ଭେଦେ ନାମ ବୈଭବ ପ୍ରକାଶ। ଇଏ ହେଉଛି ଏଇଟା ଯେଉଁ ହେଲା, ଏଇଟା ଯେଉଁ କହିଗଲା, ଏଇଟା କ'ଣ ହେଲା, ବୈଭବ ପ୍ରକାଶ। ଯେତେବେଳେ ଏକ ରୂପ ବା ଆକୃତି ପୃଥକ ଭାବବେଶରେ ପୃଥକ ରୂପେ ପ୍ରକାଶ କରିବେ, ସେତେବେଳେ ଏହି ପ୍ରକାଶକୁ ବୈଭବ ପ୍ରକାଶ କୁହାଯାଏ। ସେଇଟା ହେଉଛି ପ୍ରାଭବ ପ୍ରକାଶ, ଏଇଟା ହେଉଛି ବୈଭବ ପ୍ରକାଶ। ବୈଭବ ପ୍ରକାଶ କହିଲେ ଅଲଗା ଅଲଗା ରୂପରେ ସେଟା ବର୍ଣ୍ଣ। ଅନନ୍ତ ପ୍ରକାଶରେ କୃଷ୍ଣରେ ନାହିଁ ମୂର୍ତ୍ତି ଭେଦ, ଆକାର ବର୍ଣ୍ଣ ଅସ୍ତ୍ର ଭେଦେ ନାମ ବିଭେଦ। କୃଷ୍ଣ ଯଦିଓ ବହୁତ ପ୍ରକାର ବିସ୍ତାର କରନ୍ତି, ଅଲଗା ଅଲଗା ରୂପରେ ମଧ୍ୟ, ଅଲଗା ଅଲଗା ଆକାରରେ, ଅଲଗା ଅଲଗା ବର୍ଣ୍ଣରେ, ଅଲଗା ଅଲଗା ଅସ୍ତ୍ର ଧାରଣ କରି ଅଲଗା ଅଲଗା, ସେଇଟାକୁ ହେଉଛି ବୈଭବ ପ୍ରକାଶ। ଇଏ ହେଉଛି ପ୍ରାଭବ ପ୍ରକାଶ, ବୈଭବ ପ୍ରକାଶ ଯେଉଁଟା କୁହାଯାଉଛି। ଅନନ୍ତ ପ୍ରକାଶ କୃଷ୍ଣର ନାହିଁ ମୂର୍ତ୍ତି ଭେଦ, ଆକାର ବର୍ଣ୍ଣ ଅସ୍ତ୍ର ଭେଦ ନାମ ବିଭେଦ, ଅଲଗା ଅଲଗା ଭେଦ ରହିଛି, ଏଇଟା ହେଉଛି ବୈଭବ ପ୍ରକାଶ। ଅନ୍ୟ ସଂସ୍କୃତ ମାନା ସଂସ୍କୃତାତ୍ମାନ ବିଧିନା ବିଧେ ମତେ ଯଜନ୍ତି ତନ୍ ମା ଅସ୍ତାମ ତ୍ୱାମ ବୈ ବହୁ ମୂର୍ତ୍ତିଏକ ମୂର୍ତ୍ତିକମ୍। ସାତ୍ୱତ ଓ ଶୈବତନ୍ତ୍ରାଦିରେ ଅଭିହିତ ବିଧି ଦ୍ୱାରା ଯେଉଁମାନେ ସଂସ୍କୃତାତ୍ମା ବା ବିଶୁଦ୍ଧାତ୍ମା ସେମାନେ ବହୁ ମୂର୍ତ୍ତିରେ ଏକ ମୂର୍ତ୍ତି ସ୍ୱରୂପ ଆପଣଙ୍କୁ ଜଞ୍ଜନ କରନ୍ତି। ବୈଭବ ପ୍ରକାଶ କୃଷ୍ଣର ଶ୍ରୀ ବଳରାମ, ଯେମିତି ବଳରାମ, ବଳରାମଙ୍କ ତତ୍ତ୍ୱ ଚାଲିଛି ସକାଳେ, ବଳରାମ କଥା କୁହାଯାଏ, ବଳଦେବଙ୍କ କଥା କହୁଛି ବଳରାମ, ଏବଂ ସନ୍ଧ୍ୟାବେଳେ ମଧ୍ୟ ବଳରାମ କଥା ଚାଲିଛନ୍ତି। ଯଦି ଆମେ ସନାତନଙ୍କ ଶିକ୍ଷା ଦିଆଯାଉଛି, ଏ ମଧ୍ୟ ବଳରାମ କଥା, ଏ ବଳରାମ ନିଜକୁ ବିସ୍ତାର କରନ୍ତି, ଭଗବାନଙ୍କୁ ବିସ୍ତାର, ଏ ହେଉଛି ବୈଭବ ପ୍ରକାଶ। ବଳରାମ, ବଳରାମଙ୍କ ସବୁ ବିସ୍ତାର ବହୁତ କହିଲେ ଆମେ ଯାହା ଅଛୁ, କିନ୍ତୁ ବଳରାମଙ୍କ ବିସ୍ତାର। ତେଣୁ ଏଠି କୁହାଯାଏ ବୈଭବ ପ୍ରକାଶ କୃଷ୍ଣର ଶ୍ରୀ ବଳରାମ, ଭଗବାନ ନିଜକୁ ଯେତେ ବିସ୍ତାର କରନ୍ତି ପ୍ରଥମେ ବଳରାମ ରୂପରେ ବିସ୍ତାର କରନ୍ତି। କୃଷ୍ଣ ବଳରାମ ରୂପରେ ତଫାତ ନାହିଁ, ଖାଲି ରଙ୍ଗ ଭେଦ। ଭଗବାନ କୃଷ୍ଣ ହେଉଛନ୍ତି ଶ୍ୟାମ, ଇଏ ହେଉଛନ୍ତି ଗୌରବ ବଳଦେବ। ବଳରାମଙ୍କର ମହାଭାବ ପ୍ରକାଶ ହେଉଛି ବଳଦେବ, କିନ୍ତୁ କୃଷ୍ଣଙ୍କର ମହାଭାବ ପ୍ରକାଶ ହେଉଛି ଜଗନ୍ନାଥ, ସେଭଳି ଭାବେ ବଳରାମଙ୍କର ମହାଭାବ ପ୍ରକାଶ ହେଉଛନ୍ତି ବଳଦେବ। ଆଜି ଯେଉଁ କୁହାଯାଉଛି ବଳଦେବଙ୍କର ଆବିର୍ଭାବ ତିଥି, ବଳଦେବ ଆସିଥିଲେ, ବଳଦେବ କହିଲେ ସେ ବଳରାମ, ବଳରାମଙ୍କର ଆବିର୍ଭାବ ତିଥି ଆମେ ବଳଦେବ ବୋଲି କହୁଛେ, ସେ ବଳରାମ, ସେ ବଳଦେବ, ଏ ବଳରାମ, ସେ ବଳଦେବ, ସେ ମଧ୍ୟ ଆମର ନିତ୍ୟାନନ୍ଦ ପ୍ରଭୁ। ଯେଇ ଗୌରବ ସେଇ କୃଷ୍ଣ ସେଇ ଜଗନ୍ନାଥ, ଯେଇ ନିତାୟ ସେଇ ବଳରାମ ସେଇ ବଳଦେବ, ଏକ ତତ୍ତ୍ୱ ବିଭିନ୍ନ ରୂପରେ ସେ ପ୍ରକାଶ ପାଉଛନ୍ତି। ତେଣୁ କୃଷ୍ଣଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ, କୃଷ୍ଣ ନିଜକୁ ବିସ୍ତାର କରନ୍ତି, ପ୍ରଥମେ ବଳରାମ ରୂପରେ ବିସ୍ତାର କରନ୍ତି, ବଳରାମଙ୍କଠାରୁ ସବୁ ପ୍ରକାର ଆସେ। ଏସବୁ ଆମେ ଶୁଣିବା କେତେ ପ୍ରକାର ବିସ୍ତାର ସବୁ ଆସେ, ବଳରାମଠାରୁ ଆସୁଛନ୍ତି ବଳରାମ, ସେ ବଳରାମ ବିଷୟରେ ଆମେ ସକାଳେ କହୁଛେ ତାଙ୍କ କଥା, ତାଙ୍କ ଲୀଳା ଦଶମ ସ୍କନ୍ଧରେ ଯାହା ଭାଗବତ ବର୍ଣ୍ଣନା କରାଯାଇଛି ସେସବୁ କହୁଛେ। ତାଙ୍କର ତତ୍ତ୍ୱ ସବୁ ମଧ୍ୟ ରହିଛି, ପାଞ୍ଚଟି ଶ୍ଳୋକରେ ଚୈତନ୍ୟ ଚରିତ୍ରାଙ୍କ ପାଞ୍ଚଟି ଶ୍ଳୋକରେ ନିତ୍ୟାନନ୍ଦ ତତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ଚରିତ୍ରାଙ୍କର ଆଦିଲୀଳା ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଆମର ଏ କଥା ଯଦି ସରିବ ତାହେଲେ ସେ ତତ୍ତ୍ୱ କଥା କହିବା, ନହେଲେ ପୁଣି କେତେବେଳେ ସେ ତତ୍ତ୍ୱ କଥା କହିବା।
ବଳରାମର ବର୍ତ୍ତମାନ ସମସ୍ତେ ତତ୍ତ୍ୱ ଶୁଣିବା ପାଇଁ ବି ମୁଣ୍ଡ ଖରାପ ହେଇଯାଏ ତତ୍ତ୍ୱ କହିଲେ ଆମେ ଲୀଳା କହିଲେ କଥା କହିଲେ ତାହେଲେ ଆମକୁ ଲାଗୁଥିବ ଶୁଣୁଥିବେ ସେଇଟା ମଧ୍ୟ ଭିତରେ ଲାଗିଯାଉଛି ଯାହା ହଉ ବଳରାମ ହେଉଛନ୍ତି ଭଗବାନ କୃଷ୍ଣଙ୍କର ବୈଭବ ପ୍ରକାଶ ବର୍ଣ୍ଣ ମାତ୍ର ଭେଦ ସବ କୃଷ୍ଣର ସମାନ ଆଉ ସବୁ ସମାନ କୃଷ୍ଣଙ୍କ ସହିତ ସମାନ ବର୍ଣ୍ଣ ମାତ୍ର ଭେଦ ବଳରାମ ହେଉଛନ୍ତି ଗୌର ସିଏ ହେଉଛନ୍ତି ଶ୍ୟାମଳ ବର୍ଣ୍ଣନା କରାଯାଏ ନନ୍ଦଗ୍ରାମରେ ଯେଉଁ ରହିଛନ୍ତି ବଳରାମ କଳା ରୂପେ ରହିଛନ୍ତି ସେ କଳା ରୂପେ ରହିଛନ୍ତି କୃଷ୍ଣ ତ କଳା ରହିଛନ୍ତି ସେମାନେ କଳା ରହିଛନ୍ତି ତେଣୁ ଆମର ମୁଁ ଶୁଣୁଥିଲି ଭଳଦ ମହାରାଜଙ୍କର ଗୋଟେ ଇଏ ସେ କହୁଛନ୍ତି ନନ୍ଦ ମହାରାଜ ଆପଣ ଗଲେ ନନ୍ଦଗ୍ରାମ ଦେଖିବେ ସେ କୃଷ୍ଣ ହେଉଛନ୍ତି ବଳରାମ ମୋତେ କଳା ରହିଛନ୍ତି ବଳରାମ ସାଧାରଣ ଧଳା କିନ୍ତୁ ସେ କଳା ସେଠି ରହିଛନ୍ତି କାହିଁକି ନା କୃଷ୍ଣ ଯେମିତି ବାଂଶରେ ବଜାଉଛନ୍ତି ବେଣୁ ବଜାଉଛନ୍ତି ବଳରାମ ମଧ୍ୟ ଚାହିଁଲେ ବେଣୁ ବଜାଇବା ପାଇଁ କିନ୍ତୁ ବେଣୁ ବାଜିଲେ ନାହିଁ ବାଜିଲେ ନାହିଁ ତେଣୁ ସେ ପଚାରିଲେ କୃଷ୍ଣ ବଜିଲା ବେଳେ ବାଜୁଥିଲ ମୁଁ ବାଜୁନି କାହିଁକି ନା କୃଷ୍ଣ କଳା ତ ସେଥିପାଇଁ ମୁଁ ବାଜୁଛି କଳା ମୁଁ କଳା ମାନେ ଏଇଟା ଗୋଟେ ଗୀତ ବାଦନ ସେ କଳା ନା କଳା ନଥିଲେ ସେ ଇଏ କରିପାରିବେ ନାହିଁ ଏ ଯେଉଁ ନୃତ୍ୟ କରିବା ଗୀତ ବୋଲିବା ଏସବୁ କଳା ସବୁ ହେଇଛି ସଙ୍ଗୀତ ରଚନା କରିବା ଆମର ସଙ୍ଗୀତ ସମ୍ରାଟ ବସିଛନ୍ତି ସୁର ସମ୍ରାଟ ଏସବୁ କଳା ରହିଛି ଗୋଟେ ଗୋଟେ କଳା ତେଣୁ କୃଷ୍ଣ କଳା ଥିଲା କିନ୍ତୁ ବାଜୁଛି ବାଂଶୀ ବାଜୁଛି ଆଉ ତୁମେ ତ ଧଳା କେମିତି ବାଜିବି ତେଣୁ ସେ ଯେତେବେଳେ ମା' ଯଶୋଦାଙ୍କୁ କହିଲେ ମା' ଯଶୋଦାଙ୍କୁ କଳା କରିଦେଲେ କଳା ରଙ୍ଗ କରିଦେଲେ ତାପରେ ବଂଶୀ ବାଜିଲା ତେଣୁକରି ନନ୍ଦଗ୍ରାମରେ ସେ ରହିଛନ୍ତି ବଳରାମ ମୂର୍ତ୍ତି ରହିଛନ୍ତି କଳା ରୂପରେ ରହିଛନ୍ତି କଳା ହେଇକି ରହିଛନ୍ତି ସେ କୃଷ୍ଣଙ୍କ ଭଳି ତେଣୁ ବର୍ଣ୍ଣ ମାତ୍ର ଭେଦ ସବୁ କୃଷ୍ଣର ସମାନ ତେଣୁ ବୈଭବ ପ୍ରକାଶ ଦେଇଛ ଦେବକୀ ତନୁଜ ଦ୍ୱିଭୁଜ ସ୍ୱରୂପ କହୁ କହୁ ହୁଏ ଚତୁର୍ଭୁଜ ତେଣୁ ଦେବକୀ ତନୁଜ ଇଏ ହେଉଛି ବୈଭବ ପ୍ରକାଶ ବୈଭବ ପ୍ରକାଶ କହିଲେ ଏ କୃଷ୍ଣଙ୍କ ଠାରୁ ରୂପରେ ଅଲଗା କୃଷ୍ଣ ଯଦିଓ ଦେବକୀ ତନୁଜ ମଧ୍ୟ କୃଷ୍ଣ କିନ୍ତୁ ଦେବକୀ ତନୁଜ ଏବଂ ବ୍ରଜେଶ ତନୁଜ ଭିତରେ ତଫାତ ରହିଛି ଦେବକୀ ତନୁଜ ହେଉଛନ୍ତି ବାସୁଦେବ ବାସୁଦେବ ହେଉଛନ୍ତି ଏଇ ବଳରାମ ଭିତରେ ଆସୁଛନ୍ତି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଆମର ଯେଉଁ ଭଗବାନ ରାମଜୀ ଆସିଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ସେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ ବଳରାମର ବିସ୍ତାର ଚତୁର୍ଭୁଜ ଆମେ ଯେଉଁ ପ୍ରଶ୍ନ ପଚାରିଥିଲୁ ସେ ନାହାନ୍ତି ଶୁଣିବା ପାଇଁ ନାହାନ୍ତି ଯାହା ପାଇଁ କହିଲେ କିନ୍ତୁ ସେ ନାହାନ୍ତି ଆଉ ନାହାନ୍ତି ମାନେ ଅଛନ୍ତି ସେ ଶୁଣିବାକୁ ଆସୁନାହାନ୍ତି ତାଙ୍କର ଅନ୍ୟ କାର୍ଯ୍ୟ ଚାଲିଥିବ କ'ଣ ସବୁ ସେ ପଚାରିଲେ ଚତୁର୍ଭୁଜ ବିଷୟରେ ପଚାରିଲେ ଜାଣିବା ପାଇଁ ତେଣୁ ମୁଁ ଏଇଟା କହିଲି ସନାତନଙ୍କ ଶିକ୍ଷା ସେଇଥିପାଇଁ ଆରମ୍ଭ କଲି ସନ୍ଧ୍ୟା ନହେଲେ ଆମ ଭଗବତ ଚାଲିଥାନ୍ତା ଯାହା ହେଉ ଭଗବାନଙ୍କ ଇଚ୍ଛା ଭଗବାନ ଚାହାନ୍ତି ସେ ଶୁଣିବା ପାଇଁ ତାଙ୍କ ମାଧ୍ୟମରେ ବ୍ୟବସ୍ଥା କଲେ ସେ ନ ଶୁଣନ୍ତୁ ଆମର ତ କଥା ଚାଲିବ ଅନ୍ୟମାନଙ୍କୁ ଶୁଣିବେ ଶୁଣିବେ ଭଗବାନ ନିଜେ ଶୁଣିବେ ଏବଂ ଭବିଷ୍ୟତରେ ଚାହିଁଲେ ଦେଖିପାରିବ ଆମର ରହିଲା ରହିଛି ଫେସବୁକ୍ରେ ରହିଛି ଜଗନ୍ନାଥ ଧାମ ଫେସବୁକ୍ରେ ତେଣୁ ଇଏ ଭଗବାନ ବଳରାମ ଏଠାରୁ ଆସୁଛନ୍ତି ଚତୁର୍ଦ୍ୱୀପ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏହି ଚତୁର୍ଭୁଜ ବିଷୟରେ ଚାଲିବ ବର୍ତ୍ତମାନ କଥା ଚାଲିବ ତାଙ୍କ ବିଷୟରେ କେମିତି ଚତୁର୍ଭୁଜ ଆସିବେ ଆସୁଛନ୍ତି ତେଣୁ ଇଏ ଯେଉଁ ଦେବଗୀତ ନୁଜ ଏମାନେ ଇଏ କ'ଣ କହୁଛନ୍ତି ଦ୍ୱିଭୁଜ ସ୍ୱରୂପ କବୁ କବୁ ହେ ଚତୁର୍ଭୁଜ ଦେବଗୀତ ନୁଜ ଦେବଙ୍କର ପୁତ୍ର ଯେତେବେଳେ ଆସିଲେ ଭଗବାନ କୃଷ୍ଣ ଆସିଲେ ସିଏ କୃଷ୍ଣ ଏ ମୂଳ କୃଷ୍ଣ ନୁହନ୍ତି ନନ୍ଦଙ୍କର ଯେ ପୁତ୍ର ଆମେ ସେ କଥାଟା କହିଦେବା ଘଟଣାଟି ସେ କଥା ହେଉଛି କ'ଣ ନା ଯେତେବେଳେ ଭଗବାନ ଆସିଲେ କୃଷ୍ଣ ଆସିଲେ ବସୁଦେବଙ୍କର ନନ୍ଦୀ ବନ୍ଦୀଶାଳରେ ଆସିଲେ ଭଗବାନ ସମାନ ପୁତ୍ର ରୂପରେ ପ୍ରଥମେ ଜନ୍ମ ନେଇନାହାନ୍ତି ସେ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଥିଲେ ଶଙ୍କଚକ୍ର ଗଦାପଥ ଧରି ଚତୁର୍ଭୁଜ ରୂପରେ ବିଷ୍ଣୁମୂର୍ତ୍ତିରେ ଆବିର୍ଭାବ ହୋଇଥିଲେ ବନ୍ଦୀଶାଳରେ ତେଣୁ ବସୁଦେବ ଏବଂ ଦେବକୀ ତାଙ୍କୁ ଯେଉଁ ପ୍ରାର୍ଥନା କରିଛନ୍ତି ଏ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ତମ ଅଦ୍ଭୁତମ ବାଳ ଅମ୍ବୁଜ ଅମ୍ବୁଜ କ୍ଷଣ ଚତୁର୍ଭୁଜ ପଞ୍ଜ ରଥାଙ୍ଗ ଶଙ୍ଖ ଶିବସ୍ୱ ଲକ୍ଷ୍ମଣ ବଳସୌ କୌସ୍ତୁଭମ ପିତାମର ଧର ଚନ୍ଦ୍ର ଚନ୍ଦ୍ର ପୌଧ ସ୍ୱଭବମ ଏହି ରୂପରେ ଭଗବାନ ଆବିର୍ଭାବ ହୋଇଥିଲେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ଭଗବାନ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଥିଲେ ତେଣୁ ସିଏ ବାସୁଦେବ କୃଷ୍ଣ କେତେବେଳେ ଚତୁର୍ଭୁଜ କେତେବେଳେ ଦ୍ୱିଭୁଜ ରହିଛନ୍ତି। ତାପରେ ଯେତେବେଳେ ସିଏ ଏଇଭଳି ଭାବରେ ଦେବକୀ ଏବଂ ବସୁଦେବ ତାଙ୍କୁ ପ୍ରାର୍ଥନା କଲେ, ପ୍ରାର୍ଥନା କରିସାରିଲା ପରେ ପ୍ରଥମେ ବସୁଦେବ ପ୍ରାର୍ଥନା କଲେ, ତାପରେ ଦେବକୀ ପ୍ରାର୍ଥନା କଲେ। ଦେବକୀ ପ୍ରାର୍ଥନା କରି ଅନ୍ତିମରେ କହିଲେ, ପ୍ରଭୁ ଆପଣ ଏ ରୂପରେ ଯଦି ରହିବେ ତାହେଲେ ମୋତେ ସମସ୍ତ କ'ଣ ମୋତେ ସବୁ ହସିବେ, ହସିବେ ମୋତେ ଦେଖିବେ ମୋ କଥା ଶୁଣିକରି। କହିଲେ ଇଏ ଦେବକୀ ଭଗବାନ ଜନ୍ମ ଦେଇଛନ୍ତି, ମୋତେ ଥଟା କରିବେ ଏବଂ ବିଶେଷ ଭାବରେ ପଶୁ ଆପଣଙ୍କୁ ହତ୍ୟା କରିବ, ତେଣୁ ଆପଣ ଛୋଟ ସାମାନ୍ୟ ଶିଶୁ ରୂପରେ ହେଇଯାଆନ୍ତୁ। ଭଗବାନ ରାମଜୀ ମଧ୍ୟ ଯେତେବେଳେ ଆବିର୍ଭାବ ହେଇଥିଲେ କୌଶଲ୍ୟା ତାଙ୍କର ଯେଉଁ ରହିଛି ସୂତିକା ଗୃହରେ, ସେ ସମୟ ମଧ୍ୟ ସେ ଚତୁର୍ଭୁଜ ରୂପରେ ଆବିର୍ଭାବ ହେଇଥିଲେ ଏବଂ କୌଶଲ୍ୟା ମଧ୍ୟ ତାଙ୍କୁ ସେହିପରି ସ୍ତୁତି କରିଥିଲେ। ସବୁ ଯେତେ ଆମର ଗୋସ୍ୱାମୀ ତୁଳସୀଦାସ ତାଙ୍କ ରାମଚରିତ ମାନସ ବର୍ଣ୍ଣନା କରିଛନ୍ତି, ସେସବୁ କହିବାରେ ତାପରେ ଭଗବାନ ସେଥିପାଇଁ ତାପରେ ଦ୍ୱିଭୁଜ ହୋଇଯାଇଥିଲେ, ସାମାନ୍ୟ ଶିଶୁ ହୋଇଯାଇଥିଲେ। ତାପରେ ସେ କହିଲେ, ଠିକ୍ ଅଛି ତୁମେ ଯଦି ଭୟ କରୁଛ ମୋତେ, ମୋତେ ନେଇକି ନନ୍ଦ ଆଳରେ ଛାଡ଼ିଦେଇ ଆସ। ତେଣୁ ବସୁଦେବ ସେସବୁ ଯଦି ବନ୍ଦିଥିଲେ, ଯେଉଁ ଆସୁ ଭଗବାନ ଆବିର୍ଭାବ ହେବ ଏଇ ଅଷ୍ଟମୀ ତିଥିରେ 23 ତାରିଖ 24 ତାରିଖ ଯଦି ପାଳନ କରାଯିବ, ସେଇ ରାତ୍ରିର ଅଧ୍ୟରେ ଭଗବାନ ଯେଉଁ ଆବିର୍ଭାବ ହୋଇଥିଲେ, ବସୁଦେବ ବନ୍ଦୀ ଅବସ୍ଥାରେ ଥିଲେ, ଦେବକୀ ବନ୍ଦୀ ଅବସ୍ଥାରେ ଥିଲେ ଏବଂ ସେଇଭଳି ଭାବରେ ଚାରିପଟେ ରହିଛନ୍ତି ସିକ୍ୟୁରିଟି ଗାର୍ଡ଼ ରହିଛନ୍ତି, ତାଲା ପଡ଼ିଛି, ସବୁ ବନ୍ଦୀଶାଳ ତାଲା ପଡ଼ିଛି। ବର୍ତ୍ତମାନ ମଧ୍ୟ ଆପଣ ଗଲେ ମଥୁରା ଦେଖିଲେ ସେଇଭଳିଆ ବନ୍ଦୀଗଳ ଗୋଟେ ହୋଇଛି, ସେଭଳି ସେଇଭଳି ଅବସ୍ଥାରେ ଥିଲା ସେହି ସମୟରେ ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ଯେତେବେଳେ ଭଗବାନ ଏମିତି କହିଲେ, ବସୁଦେବ ତାଙ୍କୁ ଯେତେବେଳେ ପୁତ୍ରକୁ ଯେତେବେଳେ ନେଉଛନ୍ତି ହାତରେ, ସାଙ୍ଗେ ସାଙ୍ଗେ ତାଙ୍କୁ ସେ ବନ୍ଧନ ସବୁ ଖୋଲିଗଲା, ଯେଉଁ ଶୁକୁଳି ସବୁ ବନ୍ଦୀ ହୋଇକି ରହିଛି ସେ ଖୋଲିଗଲା, କବାଟ ମଧ୍ୟ ଲକ୍ ସବୁ ଲକ୍ କରିଥିଲା ସେ ଖୋଲିଗଲା। ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ ଲେଖିଛନ୍ତି, ବର୍ଣ୍ଣନା କରିଛନ୍ତି, ଯେଉଁଭଳି ଭାବରେ ସୂର୍ଯ୍ୟର ଉଦୟ ହେଲେ ଅନ୍ଧକାର ସବୁ ଚାଲିଯାଏ, ସେଭଳି ଭାବରେ ଭଗବାନ ଉପରେ ସେ ଧାରଣ କଲେ, ସେ ହାତରେ ଗ୍ରହଣ କଲେ, ସେତେବେଳେ ସବୁ ବନ୍ଧନ ଚାଲିଗଲା। ଏବଂ ସବୁ ଯେତେ ରକ୍ଷୀମାନେ ଥିଲେ, ସିକ୍ୟୁରିଟି ଗାର୍ଡ଼ ଥିଲେ, ଉଇସିଲ୍ ମାରୁଥିଲେ, ସବୁ କରୁଥିଲେ, ସବୁ ଶୋଇପଡ଼ିଲେ। ନିଦ୍ରା ଦେବୀ ତାଙ୍କୁ ବାହାରି ଦେଲେ, ଭଗବାନ ବସୁଦେବକୁ ଧରି ଭଗବାନ ଚାଲିଲେ ଏବଂ କୁହାଯାଏ ଅନନ୍ତଦେବ ମଧ୍ୟ ତାଙ୍କ ପଛରେ ଖଣା ଧରିକି ଯାଉ, ବର୍ଷା ହେଉଛି ଅଷ୍ଟମୀ ତିଥିରେ ବର୍ଷା ହେବ, ତେଣୁ ସେଇଭଳି ଭାବରେ ଭଗବାନ ଯାଇକି ନେଇକିରି ଯେଉଁ ରହିଛି ଯମୁନା ନଦୀ ରହିଛି, ଯମୁନା ନଦୀରେ ବହୁତ ଜଳ ଥିଲା, ତେଣୁ ଯମୁନା ନଦୀ ଆମର ସୁଷମ ଗୌରବ ମହାରାଜ କହନ୍ତି ଯମୁନା ନଦୀ ତାଙ୍କୁ ବାଟ ଦେଇଦେଲା, ବାଟ ଦେଇଦେଲା, ବାଟ ଦେଇଦେଲା ମାନେ ଦୁଇପଟେ ଇଏ ହେଲା, ଗୋଟେ ଖୋଲା ହୋଇଗଲା, ଗୋଟେ ରହିଗଲା, ଦୁଇପଟେ ପାଣି ରହିଗଲା, ୱିଦାଉଟ୍ ବନ୍ଧ ରହିଗଲା। ଭଗବାନ ସବୁକିଛି କରିପାରିବେ, ଆମେ ସେ ସମୟ ଗୌରବ ମହାରାଜ କହନ୍ତି ଯେ ଇଏ ଚିନ୍ତା କରୁଛନ୍ତି କ'ଣ କରିବେ, ପୁଣି କାଳେ ପୁଣି ମିଶିଯିବ ତା ଭିତରେ ରହିଯିବେ ଏଇଭଳିଆ ଭାବୁଥିବେ। ତେଣୁ ସାଙ୍ଗେ ସାଙ୍ଗେ ଗୋଟେ ଶିଆଳଟେ ଆସିଲା, ଶିଆଳ କହିଲେ ମାୟାଦେବୀ, ମାୟାଦେବୀ ଆସି ଶିଆଳ ଆସି ତା ଚାଲିଗଲା, ଚାଲିକି ପଳେଇଗଲା, ପଳେଇଗଲା ଯେତେବେଳେ ବସୁଦେବ ମଧ୍ୟ ଚାଲିକି ଗଲେ, ଚାଲିକି ପଳେଇଲେ। ତେଣୁ ନଦୀ ପାର ହୋଇକରି ନନ୍ଦ ମହାରାଜଙ୍କର ଯେଉଁ ରହିଛି ତାଙ୍କର ସୂତିକା ଗୃହରେ, ସେଠି ଯଶୋଦା ମାତା ଶୟନ କରିଛନ୍ତି, ସିଏ କ'ଣ ସିଏ ଯାହା ସିଏ ଶୟନ କରିଯାଇଛନ୍ତି ଏବଂ ତାଙ୍କ ପାଖରେ ଦେଖିଲେ ଗୋଟେ କନ୍ୟା ରହିଛନ୍ତି, ଭଗବାନ କହିଥିଲେ ସେଠି ତାଙ୍କ କନ୍ୟାଙ୍କୁ ଆଣିବ ବୋଲି, କିନ୍ତୁ ପ୍ରକୃତ ସେଠି ଦୁଇଟି ସନ୍ତାନ ଥିଲେ, ଗୋଟେ ପୁତ୍ର ସନ୍ତାନ, ଗୋଟେ କନ୍ୟା ସନ୍ତାନ। ପୁତ୍ର ସନ୍ତାନକୁ ବସୁଦେବ ଦେଖିନାହାନ୍ତି, କାରଣ ଭଗବାନ ଚାହିଁଲେ ଦର୍ଶନ ଦେବେ, ଚାହିଁଲେ ଦର୍ଶନ ଦେବେ ନାହିଁ, ନାହିଁ ପ୍ରକାଶ ସର୍ବସ୍ୱ ଭଗବଦ୍ଗୀତାରେ ଭଗବାନ କହିଲେ। ବସୁଦେବ ଦେଖିଲେ ସେଇ କନ୍ୟାକୁ ଦେଖିଲେ, ସେ ପୁତ୍ରକୁ ଦେଖିପାରିଲେ ନାହିଁ, ତେଣୁ ଇଏ ଯେଉଁ ପୁତ୍ରକୁ ଆଣିଥିଲେ ସେ ପୁତ୍ରକୁ ସେଇଠି ରଖିକରି କନ୍ୟାକୁ ନେଇକି ଆସିଗଲେ। ତାପରେ ତା ବହୁତ କଥା ରହିଛି, ସେ କନ୍ୟା ପୁଣି କଂସ ତାକୁ ହତ୍ୟା କରି ସେ ସମୟରେ ଦୁର୍ଗା ରୂପରେ ସେ ବାହାରିବେ, ଏସବୁ କଥା ରହିଛି। ଏଇ ଯେଉଁ ପୁତ୍ରକୁ ଛାଡ଼ିଲେ ସେ ପୁତ୍ର ଆଉ ତାଙ୍କର ମୂଳ ପୁତ୍ର ଥିଲେ ସେ ମିଶିକରି ଏକ ହେଇକି ସବୁ ଲୀଳା ଚାଲିଲା, 10 ବର୍ଷ 7 ମାସ ବୃଦ୍ଧ ଏଇ ଲୀଳା କରିଛନ୍ତି ବୃନ୍ଦାବନରେ, ସେ 11 ବର୍ଷ ପୂର୍ଣ୍ଣ ଭାବରେ ରହିନଥିଲେ ସେ। ତେଣୁ ଯେତେବେଳେ ଅକ୍ରୁରେ ଆସିଲେ, ଅକ୍ରୁରେ ଆସିଲେ କୃଷ୍ଣଙ୍କୁ ନେଇକି ଗଲେ, କୃଷ୍ଣ ବଳରାମ ନେଇକି ଗଲେ, କୃଷ୍ଣ ବଳରାମ ଯେଉଁ ଗଲେ ସେ ସମୟରେ ଅକ୍ରୁର ଯେତେବେଳେ ଅକ୍ରୁର ଘାଟ ରହିଛି, ଯମୁନା ନଦୀ ଅକ୍ରୁର ଘାଟ ରହିଛି, ସେଇ ଘାଟରେ ଯେଉଁ ସ୍ନାନ କରୁଛି ସେଠି ଭଗବାନ ଦର୍ଶନ କଲେ। ତେଣୁ ଭଗବାନ ଦର୍ଶନ କରି ତା ବିଷୟରେ ଆସିକି ଯାଉଛନ୍ତି, ସେ କୃଷ୍ଣ ସେଇଠି ରହିଲେ, ମୂଳ କୃଷ୍ଣ ସେଇଠି ରହିଲେ। ବୃନ୍ଦାବନ ଛାଡ଼ିକି ବୃନ୍ଦାବନ କରିଥିଲେ ଯେ ପାଦ ମେକ ନ ଗଛନ୍ତି, ଭଗବାନ ବୃନ୍ଦାବନ ତା'ପରେ କୁଆଡ଼େ ଯାଆନ୍ତି ନାହିଁ, ତେଣୁ ସେ ସେଇଠି ରହିଲେ। ତେଣୁ ଇଏ ଯେଉଁ କୃଷ୍ଣ ଯେଉଁ ଆସିଥିଲେ ବସୁଦେବ, ସେଇ କୃଷ୍ଣ ବର୍ତ୍ତମାନ ଗଲେ ବସୁଦେବ ପାଇବେ। ସେ ହେଉଛି ବାସୁଦେବ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁଭୂତି ହେଉଛି ବୈଭବ ପ୍ରକାଶ, ବଳରାମ ଶ୍ରୀକୃଷ୍ଣଙ୍କର ବୈଭବ ପ୍ରକାଶ। ଏବଂ ତାଙ୍କଠାରୁ ସବୁ ପ୍ରକାର ବିବାହ ଆସୁଛନ୍ତି, ଚତୁର୍ବିବାହ ଆସିଲେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁଭୂତ। ତେଣୁ ବୈଭବ ପ୍ରକାଶ ଯେ ଦେବକ ଚନ୍ତନୁଜ, ଦେବକ ଚନ୍ଦୁଜ ଇଏ ମୂଳ କୃଷ୍ଣ ନୁହନ୍ତି, ମୂଳ କୃଷ୍ଣ ହେଉଛନ୍ତି କୁହାଗଲା ବ୍ରଜରା ଯେଉଁ କୃଷ୍ଣ, ସେ ହେଉଛନ୍ତି ମୂଳ ସ୍ୱୟଂ ରୂପ, ସିଏ ତାଙ୍କର ସ୍ୱୟଂ ରୂପ। ତେଣୁ ଇଏ ହେଉଛନ୍ତି ଭଗବାନ ବୈଭବ ପ୍ରକାଶ, ଦ୍ୱିଭୁଜ ସ୍ୱରୂପ କହୁ କହୁ ହୁଏ ଚତୁର୍ଭୁଜ, କେତେବେଳେ ଦ୍ୱିଭୁଜ କେତେ ଚତୁର୍ଭୁଜ ଧାରଣ କରନ୍ତି, ସେ ପ୍ରଥମେ ଆବିର୍ଭାବ ହୋଇକି ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଥିଲେ। ଯେତେ ଦ୍ୱିଭୁଜ ନାମ ବୈଭବ ପ୍ରକାଶ, ଚତୁର୍ଭୁଜ ହେଲେ ନାମ ପ୍ରଭା ପ୍ରାଭବ ପ୍ରକାଶ। ଦ୍ୱିଭୁଜ ହେଲେ ସେ ହେଉଛନ୍ତି ବୈଭବ ପ୍ରକାଶ, ଚତୁର୍ଭୁଜ ହେଲେ ସେ ହେଉଛନ୍ତି ପ୍ରାଭବ ପ୍ରକାଶ। ତାହେଲେ ତ ଭେଦ ରହିଛି। ତେଣୁ ସ୍ୱୟଂ ରୂପରେ ଗୋପବେଶ ଗୋପ ଅଭିମାନ, ବାସୁଦେବର କ୍ଷେତ୍ରୀୟ ବେଶ ଆମ କ୍ଷେତ୍ରୀୟ ଜ୍ଞାନ। ସ୍ୱୟଂ ରୂପରେ ଯେଉଁ କୃଷ୍ଣ ରହିଲେ ବୃନ୍ଦାବନରେ, ତାଙ୍କର ଅଭିମାନ ହେଉଛି ଗୋପ ଗୌଡ଼ ଏବଂ ଗୋପ ଅଭିମାନ ଗୌଡ଼ ବୋଲି ସେ ନିଜକୁ ଭାବନ୍ତି। ତେଣୁ ବାସୁଦେବ ଯେଉଁ ରହିଛନ୍ତି ଯେଉଁ ମଥୁରାରେ ବା ଦ୍ୱାରକୁ ଗଲେ, ସେ ହେଉଛି କ୍ଷେତ୍ରୀୟ ବେଶ। ବାସୁଦେବ ହେଉଛନ୍ତି କ୍ଷେତ୍ରୀୟ, କ୍ଷେତ୍ରୀୟ ରାଜା, କ୍ଷେତ୍ରୀୟ ରାଜା ଥିଲେ। କାରଣ ତାଙ୍କର ଯେଉଁ ପିତା ଥିଲେ ସୁରସେନ, ସୁରସେନଙ୍କର କିଏ ସବୁ ଦେବମିଡ଼ ନା, ଦେବମିଡ଼ ଆସୁଛନ୍ତି, ଏ ସବୁ ରହିଛନ୍ତି। ହଁ, ଦେବମିଡ଼ଙ୍କର ରହିଛନ୍ତି, ତାଙ୍କର ଦୁଇ ପତ୍ନୀ ଥିଲେ, ଯଦୁବଂଶରେ ସବୁ ଆସୁଛନ୍ତି। ଯଦୁ ହେଉଛନ୍ତି ଯଦାର୍ଥ ମହାରାଜଙ୍କ ଜ୍ୟେଷ୍ଠ ପୁତ୍ର ସବୁ ଯଦୁ, ଯଦୁବଂଶର ସବୁ ଭଗବାନ ଆସୁଛନ୍ତି ଯଦୁବଂଶରେ। ଯଦୁବଂଶରେ ସେଇ ପରମ୍ପରାରେ ଆସୁଛନ୍ତି ଦେବମିଡ଼। ଦେବମିଡ଼ଙ୍କର ଦୁଇଟି ପତ୍ନୀ ଥିଲେ, ଦେବମିଡ଼ଙ୍କର ଦୁଇଟି ପତ୍ନୀ ଥିଲେ। ତାଙ୍କର ଇଏ ତ କ୍ଷତ୍ରିୟ ଯଦୁବଂଶ, କ୍ଷତ୍ରିୟ ବଂଶ ନା, ଏ ଯେଉଁ ରହିଛନ୍ତି ଜଗତ ମହାରାଜ କ୍ଷତ୍ରିୟ ଥିଲେ ନା, କ୍ଷତ୍ରିୟ ବଂଶରେ ଆସୁଛନ୍ତି। ତେଣୁ ଦେବମିଡ଼ ତାଙ୍କର ଦୁଇଟି ପତ୍ନୀ ଥିଲେ, ଗୋଟେ କ୍ଷତ୍ରିୟ ପତ୍ନୀ, ଗୋଟେ ହେଉଛି ବୈଶ୍ୟ ପତ୍ନୀ। କ୍ଷତ୍ରିୟ ପତ୍ନୀଙ୍କ ଘରକୁ ଯିଏ ଆସିଲେ ସେ ହେଉଛନ୍ତି ସୁରସେନ, ତାଙ୍କର ପୁତ୍ର ହେଉଛନ୍ତି ବସୁଦେବ। ଏବଂ ବୈଶ୍ୟ ପତ୍ନୀଙ୍କର ଘରକୁ ଯିଏ ଆସିଲେ ସେ ହେଉଛନ୍ତି ପର୍ଜନ୍ୟ, ପର୍ଜନ୍ୟଙ୍କ ପୁତ୍ର ହେଉଛି ନନ୍ଦ ମହାରାଜ। ଏସବୁ କଥା ରହିଛି। ତେଣୁ ଇଏ ଯେଉଁ ରହିଲେ ଇଏ ନିଜକୁ ଗୋପ ବୋଲି ଭାବନ୍ତି, ସେଠି ମଥୁରା ଏବଂ ଦ୍ୱାରକାରେ ସେ ନିଜକୁ କ୍ଷତ୍ରିୟ ବୋଲି ଭାବନ୍ତି। କ୍ଷତ୍ରିୟ ସେ କ୍ଷତ୍ରିୟ ଜ୍ଞାନ, ଏ ଜ୍ଞାନ ରହିଛି, ଇଏ ସ୍ୱୟଂ ରୂପରେ ସେ ହେଉଛନ୍ତି ପ୍ରକାଶ, ବିଭିନ୍ନ ପ୍ରକାର ପ୍ରକାଶ ସବୁ ରହିଛି। ତେଣୁ ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ବୈଦ୍ୟ ବିଳାସ ବ୍ରଜେନ୍ଦ୍ର ନନ୍ଦନ ଏହା ଅଧିକ ଉଲ୍ଲାସ। ବ୍ରଜେନ୍ଦ୍ର ନନ୍ଦନ କହୁଛି ଯେତେବେଳେ ଜଣେ କ୍ଷତ୍ରିୟ ଯୋଦ୍ଧା ବାସୁଦେବଙ୍କର ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଓ ବୈଦଗ୍ଧ ବିଳାସକୁ ଗୋପବାଳକ ନନ୍ଦନନ୍ଦନଙ୍କ କୃଷ୍ଣଙ୍କ ସହିତ ତୁଳନା କରେ, ସେତେବେଳେ ସେ ଦେଖେ କୃଷ୍ଣଙ୍କର ଗୁଣଗୁଡ଼ିକ ଅଧିକ ଆହ୍ଲାଦ ଅଟନ୍ତି। ମୂଳ କୃଷ୍ଣ ଯେ ସ୍ୱୟଂ ରୂପ, ସେଥିପାଇଁ ସେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ। ଗୋବିନ୍ଦ ମାଧୁରୀ ଦେଖି ବାସୁଦେବର କ୍ଷୋଭ, ସେ ମାଧୁରୀ ଆଶ୍ଚର୍ଯ୍ୟ ରୂପେ ଉପଜେ ଲୋଭ। ବାସୁଦେବ ଯେଉଁ ବସୁଦେବଙ୍କ ପୁତ୍ର ଯେ ବଳରାମଙ୍କୁ ସବୁ ଆସିଛନ୍ତି, ସେ ବାସୁଦେବ ଇଏ ଯେତେବେଳେ ଗୋବିନ୍ଦଙ୍କର ମୂଳ ଯେଉଁ ସ୍ୱୟଂ ରୂପ, ସେ ତାଙ୍କ ରୂପ ଦେଖିଲେ ତାଙ୍କ ମଧ୍ୟ ବହୁତ ସେ ଆକର୍ଷିତ ହୋଇଯାଆନ୍ତି। ଏସବୁ ବର୍ଣ୍ଣନା କରାଯାଇଛି, ଏଇଟା ଗୋଟେ କେଉଁଠି ବର୍ଣ୍ଣନା କରାଯାଇଛି, ସଖେ ଏଇ ଚାରଣଟା ନଟ ମୋର ତୃତୀୟ ସ୍ୱରୂପ ସଦୃଶ ଅଦ୍ଭୁତ ମାଧୁରୀ ପରିମଳ ଯୁକ୍ତ ଗୋପ ଲୀଳାତ୍ମିକା ମୋର ଲୀଳା ଚିତ୍ତିତ କରିଅଛି। ମୋର ଚିତ୍ତ କିଳି କୁତୁହଳ ଦ୍ୱାରା ତରଳିତ ହୋଇ ମୋର ଚରିତ୍ର ଦର୍ଶନ କରିବାକୁ ପ୍ରଜବୋଧମାନଙ୍କର ସ୍ୱାରୂପ୍ୟ ଇଚ୍ଛା କରୁଅଛି। ଲଳିତ ମାଧ୍ୟମରେ ଏଇଟା ରୂପଭୂଷଣ ରଚନା କରିଛନ୍ତି, ବର୍ଣ୍ଣନା କରିଛନ୍ତି। ଇଏ ଯେଉଁ ରହିଛନ୍ତି ଯେଉଁ ମଥୁରାର କୃଷ୍ଣ ବା ଦ୍ୱାରକା କୃଷ୍ଣ, ବୃନ୍ଦାବନ କୃଷ୍ଣଙ୍କର ରୂପ ପ୍ରତି ସେ ଆକର୍ଷିତ ହୋଇଯାଆନ୍ତି। ମଥୁରା ଯେଛେ ଗନ୍ଧର୍ବ ନୃତ୍ୟ ଦର୍ଶନେ, ପୁନଃ ଦ୍ୱାରକାତେ ଯେଛେ ଚିତ୍ର ଅବଲୋକନେ। ମଥୁରାରେ ଗୋଟେ ଥର ଗନ୍ଧର୍ବ ଜଣେ କୃଷ୍ଣଙ୍କ ରୂପ ଭଳି ରୂପ କରିକି ଡ୍ୟାନ୍ସ କରି ଡ୍ୟାନ୍ସ କରୁଥିଲେ, ନୃତ୍ୟ କରୁଥିଲେ, ତେଣୁ ସେଥିପାଇଁ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ସେ ଗୋଟେ ଦ୍ୱାରକାରେ ମଧ୍ୟ ଗୋଟେ ରହିଥିଲା, ଚିତ୍ର ରହିଥିଲା, କୃଷ୍ଣଙ୍କର ଚିତ୍ର ଦେଖି ସେ ମଧ୍ୟ ଆକର୍ଷିତ ହୋଇଯାଇଥିଲେ। ଏସବୁ ବର୍ଣ୍ଣନା ଆମେ ବିଭିନ୍ନ କେଉଁଠି ଏଇଟା ବର୍ଣ୍ଣନା କରାଯାଇଛି, ଲଳିତ ମାଧବରେ ବର୍ଣ୍ଣନା କରାଯାଇଛି। ଗୋସ୍ୱାମୀଙ୍କର ଲଳିତ ମାଧବ ଗୋସ୍ୱାମୀ କେତେ ରଚନା କରିଛନ୍ତି ଶାସ୍ତ୍ର ସବୁ ଗୋସ୍ୱାମୀ। ସେହି ବପୁ ଭିନ୍ନାଭାଷେ କିଛି ଭିନ୍ନାକାର ଭାବା ବେଶା କୃତି ଭେଦେ ତଦେକାତ୍ମ ନାମ ତା ବି ଆଉ ଗୋଟେ କଥା ଆସିଲା। ସ୍ୱୟଂ ରୂପ ବିଷୟରେ ବର୍ତ୍ତମାନ ଶୁଣିଲେ, ବର୍ତ୍ତମାନ ତଦେକାତ୍ମ ରୂପ ରହିଛି। ଭଗବାନ ନିଜକୁ ତିନି ଭାବରେ ବିସ୍ତାର କରନ୍ତି, ଗୋଟେ ସ୍ୱୟଂ ରୂପ, ଗୋଟେ ତଦେକାତ୍ମ ରୂପ, ଆଉ ଗୋଟେ ଆବେଶ। ସ୍ୱୟଂ ରୂପରେ ଶୁଣିଲେ ଗୋଟେ ହେଉଛି ସ୍ୱୟଂ ପ୍ରକାଶ, ସ୍ୱୟଂ ରୂପ ପ୍ରାଭ ପ୍ରକାଶ, ବୈଭବ ପ୍ରକାଶ, ଏସବୁ ବଳରାମ ହେଉଛନ୍ତି ଭଗବାନଙ୍କ ପ୍ରାଭ ପ୍ରକାଶ। ବଳରାମ ନିଜେ ବିସ୍ତାର କରନ୍ତି, ତାଙ୍କର ଚତୁର୍ଭୁଜ ଆସନ୍ତି, ଚତୁର୍ଭୁଜରୁ ପୁଣି ଗୋଟିଏ ଚତୁର୍ଭୁଜ ଆସନ୍ତି, ସେ ଚତୁର୍ଭୁଜରୁ ସେ ସଂକର୍ଷଣ, ତାଙ୍କଠାରୁ ଆସନ୍ତି ଯେଉଁ କାରଣ ଦର୍ଶାଏ ବିଷ୍ଣୁ, ତାଙ୍କଠାରୁ ଆସନ୍ତି ଗର୍ଭ ଦର୍ଶାଏ ବିଷ୍ଣୁ, ତାଙ୍କଠାରୁ ଆସନ୍ତି କ୍ଷୀର ଦର୍ଶାଏ ବିଷ୍ଣୁ। ଏଇଭଳି ଭାବରେ ସବୁ ଭଗବାନ ନିଜ ବହୁତ ବିସ୍ତାର ସେ କରନ୍ତି। ଇଏ ହେଉଛି ଚତୁର୍ଭୁଜ କଥା। ଯାହା ହେଉ ଚତୁର୍ଭୁଜ କଥା ପ୍ରଶ୍ନ ଆସିଥିଲା, ମୋ ଆନ୍ସର୍ରେ ଏସବୁ ଚାଲିଛି। ବଳରାମଙ୍କ କଥା ତତ୍ଵ ଆସିଗଲା, ବଳରାମଙ୍କର ସକାଳେ ବଳରାମ କଥା, ସନ୍ଧ୍ୟାବେଳେ ବଳରାମ କଥା, କେତେବେଳେ ବଳରାମ କୃଷ୍ଣଜୀକୁ ବିସ୍ତାର କରିଛନ୍ତି, ଭୌତିକ ଜାଗା ସବୁ ବଳରାମଙ୍କର ସବୁ ବିସ୍ତାର ଚାଲିଛି। ଏଇଭଳି ଭାବରେ ସ୍ୱୟଂ ରୂପ କଥା ଆମେ କହିଲେ, ତଦେକାତ୍ମକ ରୂପ କଥା ଆମେ ଆସନ୍ତାକାଲି କହିବା। ଏ ବହୁତ ଟେକ୍ନିକାଲ ଟର୍ମ ସବୁ ଆମେ ସବୁ ବୁଝିପାରିବା ନାହିଁ, ଆମେ କାଲି କହିବୁ ଯେ ବୁଝିବାଟା ସେତିକି କଷ୍ଟ। ତେଣୁ ଆମର କଥା ବି ବିଶ୍ରାମ ଦେବାକୁ ପଚାରିବା, କିଏ କିଛି ଶୁଣିଲେ ନା ନାହିଁ, କିଏ କିଛି ବୁଝିଲେ ନା ନାହିଁ, କାହାର କିଛି ସନ୍ଦେହ ଅଛି କିଛି ନାହିଁ, ତାହେଲେ ଆମ କଥା ବି ବିଶ୍ରାମ ଦେବା। ଯାଇଟା ହଁ ଗର୍ଭ ସମିତି ବର୍ଣ୍ଣନା କରାଯାଇଛି, ଏଇଟା ସମସ୍ତେ ଜାଣନ୍ତି ନାହିଁ। ପୁଅ ଥିଲେ ଠିକ ଝିଅ ଥିଲେ, କିନ୍ତୁ ବସୁଦେବ ପୁଅକୁ ଦେଖିନାହାନ୍ତି, ବସୁଦେବ ଖାଲି ଝିଅକୁ ଦେଖିଲେ। ତେଣୁ ସେ ଝିଅକୁ ନେଇକି ସେ ପୁଅକୁ ରଖିଦେଇଗଲେ, ସେ ଦୁଇ ପୁଅ ମୂଳ ପୁଅ ନନ୍ଦକର ପୁଅ ଏବଂ ବସୁଦେବଙ୍କ ପୁଅ ମିଶିକି ଏକ ହେଇକି ସବୁ ବିଡ଼ା କଲେ। ପୁଣି ଯେତେବେଳେ ଅକୁଟରେ ଆସିଲେ, ଯେଉଁ କୃଷ୍ଣଙ୍କୁ ନେଇକି ଗଲେ, କୃଷ୍ଣ ରହିଗଲେ ସେ ଯମୁନା ନଦୀରେ, ଆଉ ଯେଉଁ ବସୁଦେବଙ୍କୁ ଆଣିକି ଆସିଲେ ବସୁଦେବ ପୁତ୍ର, ସେଇ ବସୁଦେବ ପୁତ୍ର ଗଲେ, ନନ୍ଦରାଜ ପୁତ୍ର ସେଇ ରହିଲେ। ବୃନ୍ଦାବନ ସେ ତାକୁ କୁଆଡ଼େ ଯାଆନ୍ତି ନାହିଁ, ବୃନ୍ଦାବନ ପରିତ୍ୟ ପାଦ ଏକ ନଗଛନ୍ତି, ସବୁବେଳେ ସେ ବୃନ୍ଦାବନ ଯାଆନ୍ତି। ବହୁତ ତତ୍ତ୍ୱ ଗଭୀର ତତ୍ତ୍ୱ ଗଭୀର ସାଧାରଣ କଥା ନୁହଁ, ବୃନ୍ଦାବନ ଥାଇକି ମଧ୍ୟ ଗୋପୀ ସବୁବେଳେ ବିରହ ଯନ୍ତ୍ରଣା ଅନୁଭବ କରୁଥିଲେ। ସେ ବୃନ୍ଦାବନ ଅଛନ୍ତି, ତାହେଲେ ଗୋପୀମାନେ କାହିଁକି ବିରହ ଯନ୍ତ୍ରଣା ପ୍ରାପ୍ତ ହେଉଥିଲେ? ତେଣୁ ଇଏ ବହୁତ ଗୃହ ତତ୍ତ୍ୱ ସବୁ ରହିଛି, ସେ ପ୍ରକାଶ ହୋଇନଥିଲେ, ସେ ଯେମିତି ରାସଲୀଳାରେ ସେଇଠି ଅଛନ୍ତି, କିନ୍ତୁ ଗୋପୀମାନଙ୍କ ପାଖରେ ଅଭ୍ୟସ ହୋଇଯାଇଛି, ପୁଣି ଗୋପୀମାନଙ୍କ ପାଖରେ ଆବିର୍ଭାବ ହୋଇଗଲେ। ତେଣୁ ଭଗବାନ ବୃନ୍ଦାବନ ସବୁବେଳେ ରହନ୍ତି, ବୃନ୍ଦାବନ ତା ଭିତରେ କୁଆଡ଼େ ଯାଆନ୍ତି ନାହିଁ, ସବୁବେଳେ ବୃନ୍ଦାବନ, ହଁ ସବୁବେଳେ ଭଗବାନ ଅଛନ୍ତି ବୃନ୍ଦାବନ। ଜଣେ ଗୋଟେ ଜଣେ ଗୋଟେ ଚୋର ଜଣେ ଆସିଥିଲା, ଚୋର ଜଣେ ଆସିଥିଲା, ସେ ଦେଖୁଛି କୌଣସି ଗୋଟେ ଇଏରେ ଗୋଟେ ସତ୍ସଙ୍ଗରେ ବସି ଶୁଣୁଛି, ଶୁଣୁଛି ଚୋରଟା ସିଏ ତାହାର କହୁଛି କି ଆସିଛି, ତାକୁ ଚୋରି କରିବ କ'ଣ ଏଇଭଳି ଭାବରେ ବସିଛି, ଚୋର ବସିଛି। ତେଣୁ ସିଏ ପ୍ରବଚନ ଯିଏ ଆସୁଛନ୍ତି, ପ୍ରବଚନ ପ୍ରବଚନ ଦେଉଛନ୍ତି, ସେ ଭଗବାନଙ୍କ ରୂପ ବର୍ଣ୍ଣନା କରୁଛନ୍ତି, କେତେ ସୁନ୍ଦର ରୂପ, କାସ୍ତୁ ତିଳକଂ ଲଳାଟ କଟଳି କକ୍ଷସ୍ଥଳେ କୌଶୁଭଂ ନାଶାଗରେ ମୌତିକଂ କରଦଳେ ବେଣୁ କରେ କଙ୍କଣ ସର୍ବାଙ୍ଗୀ ଅଭିଚନ୍ଦନମ ସୁଲଳିତ କଣ୍ଠେ ଚ ମୁକ୍ତା ଗୋପିତ ଗୋପାଳ ଚିଡ଼ାମଣି, ଏସବୁ ରତ୍ନ ଭାବରେ ବାହାରିକି ରହିଛନ୍ତି କୃଷ୍ଣଙ୍କର କଥା। ସେ ଚୋର ଶୁଣିକି କହିଲା, ବଢ଼ିଆ ମଉକା ମିଳିଲା, ଏଇଠି ଯାଇ ଚୋରି କରିଦେଲେ ଗଲା ସରିଲା, ଆଉ କିଛି ଚୋରି କରିବାକୁ ପଡ଼ିବ ନାହିଁ। ତେଣୁ ତାକୁ ପଚାରିଲେ, ଆପଣ ଯଦି ପଚାରିଲେ ବୃନ୍ଦାବନ ଅଛନ୍ତି ନା ନାହିଁ, ସେ ପଚାରିଲେ କେଉଁଠି ଅଛନ୍ତି, ଯେଉଁ ବର୍ଣ୍ଣନା କଲେ କସ୍ତୁରୀ ତିଳକମ ଲଳାଟ କଟାଳୀ ବକ୍ଷସ୍ଥଳେ କୌସ୍ତୁଭମ ରହିଛି, ସର୍ବାଙ୍ଗୀ ବହୁତ ପ୍ରକାର ଅଳଙ୍କାର ସେ ଧାରଣ କରିଛନ୍ତି, ସେ କେଉଁଠି ଅଛନ୍ତି ଛୁରୀ ଦେଖି ତା ପଚାରେ କେଉଁଠି ଅଛି, କେଉଁ ନଳ ଟଙ୍କା ତ୍ୟାଗ କରିଦେବୁ, ସେ ବୃନ୍ଦାବନ ଅଛନ୍ତି ନା, ବୃନ୍ଦା ଏବେ ମଧ୍ୟ ଅଛନ୍ତି, ତେଣୁ ପଚାରି ନା ଅଛନ୍ତି, ତେଣୁ ସେ ଗଲେ ବୃନ୍ଦାବନ, ବୃନ୍ଦାବନ ଯାଇ ଭଗବାନ ଦର୍ଶନ କର,
ବୃନ୍ଦାବନ ଭଗବାନ ସବୁଠି ଅଛନ୍ତି, କିନ୍ତୁ ବୃନ୍ଦାବନ ନାମ ଧାମ, ତେଣୁ ବୃନ୍ଦାବନକୁ ଦର୍ଶନ କଲେ ଭଗବାନ ରୂପ ଦେଖି ଆଉ ଚୋରି ଚୋରି କ'ଣ କରିବେ, ସେ ଶ୍ରେଷ୍ଠ ଚୋର, ସେ ଚୋର ସମ୍ରାଟ, ସେ ତାଙ୍କୁ ବନ୍ଧୁ ବାନ୍ଧୁ ଦେଲେ, ତମେ ଚୋରକୁ ଆମେ ଚୋର, ତେଣୁ ଭଗବାନର ସେ ଭକ୍ତ ହେଇଗଲେ, ସେ ଘଟଣା ସବୁ ରହିଛି। ତେଣୁ ବୃନ୍ଦାବନ ସବୁ ରହିଛି, ବୃନ୍ଦାବନ ତାଙ୍କୁ କୁଆଡ଼େ ଯାଆନ୍ତି ନାହିଁ, ଯେ ଆମେ ଶୁଣୁଛେ ନା କ'ଣ, ହେ ରାଧେ ବୃଜଦେବୀ କେ ତରଳିତେ, ହେ ନନ୍ଦ ସୁନକୃତ ଶ୍ରୀ ଗୋବର୍ଦ୍ଧନ ପାଳ ପାଦ ପତଳେ କାଳି ଘନୀକୃତ ଗୋସନ୍ଧା ରୀତି ସ୍ତର ଗୋବରେ ଖେଦେଇ ମହାବିଗଡ଼ ବନ୍ଦେ ରୂପ ସନାତନ ପ୍ରଭୁ ଯୋଗ ଶ୍ରୀଜୀବ ଗୋପାଳ। ସବୁଠାରେ ସେ ଭଗବାନ ଦର୍ଶନ କରୁଥିଲେ, ଦର୍ଶନ କରିକି ମଧ୍ୟ ସେ କହୁଥିଲେ ପ୍ରଭୁ ଆପଣ କେଉଁଠି ଅଛନ୍ତି, ଗୋବର୍ଦ୍ଧନ ପର୍ବରେ ଅଛନ୍ତି ନା ଯମୁନା ନଦୀରେ ଅଛନ୍ତି ନା ବଂଶୀପଟରେ ଅଛନ୍ତି ନା କେଉଁଠି ଅଛନ୍ତି, ଏଭଳି ଭାବରେ ମହାବିଗଳ ଏଇ ସରେ ଚାରିଆଡ଼େ ଖେଳି କରୁଥିଲେ, ଭ୍ରମଣ କରୁଥିଲେ ସର୍ବୋତ୍ତମ ମାନେ। ଏଇ ଛୟ ଗୋସାଇଁ ଯାବେ ବାଜେ କହିଲ ରାଧା କୃଷ୍ଣ ନିତ୍ୟ ଲୀଳା କରିଲ ପ୍ରକାଶ, ରାଧା କୃଷ୍ଣ ରହିଛି ନିତ୍ୟ ଲୀଳା ଦ୍ୱାରା ପ୍ରକାଶ କରିଛନ୍ତି ସିଏ, ଆମେ ସବୁଦିନ ପଢ଼ୁଛେ ହରି ହରେ ନମ କୃଷ୍ଣ ଯାଦବାୟ ନମ ହେଉଛି, ପୁଣି ପଚାରୁଛେ ଅଛନ୍ତି କି ନାହିଁ, ବୃନ୍ଦାବନ ସେ ପ୍ରକାଶ କରିଛନ୍ତି, ବୃନ୍ଦାବନ ସବୁ ରହିଛନ୍ତି, ଭଗବାନ ସବୁଠି ଅଛନ୍ତି, କିନ୍ତୁ ତାଙ୍କ ଧାମ ହେଉଛି ବୃନ୍ଦାବନ। ଯାହା ହଉ ପ୍ରଶ୍ନ ପଚାରିବା ଉତ୍ତର ଆସିଲା, ସେ ଅନୁସାରେ ବହୁତ କଥା ରହିଛି, ହଁ ତେଣୁ ଆମ କଥାରେ ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ଚରିତାମୃତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରବକୁନ୍ଦ କି, ଜୟ ଗୋପାଳ।